ॐ नमो भगवते वासुदेवाय श्रीमद्भागवतम् दशम स्कंद षष्ठ अध्याय श्लोक 38 10:46-28
यशोदा वन्यमानानि
पुत्रस्य चरितानि च शुण्वास्त्राक्षे स्नेहा स्मृता पयोधरा यशोदावन्यमानानि पुत्रस्य चरितानि च शुण्वास्त्राक्षी स्नेहा स्मृता पयोधरा
यशोदावन्यमानानि
पुत्रस्य चरितानि च
शुण्वास्त्राक्षी
स्नेहा स्मृता पयोधरा हरे कृष्ण बंद मातृवृंद आम मान समस्त आम भागवत कथा को स्वागत करुचु। आज आम जो 28 नंबर श्लोक पाठ करवा आम समस्त वर्तमान आम मन को सही नहीं जो कथा सब चल नंदाग्रामे नंद महाराज यशोदा महाराणी दुजन बस सामन बस उद्धव भगवान सन्देश आण के आंखे से सन्देश प्रदान करने पूर्व नंद महाराज अनेक कथा कहीगले कृष्ण कथा सब स्मरण कर रंदन कर बास्पुर हृदय कंठ हृदय हो गला कथा कही पारे ना संस्मृत यही भाव स्मरण करंठ हृदय हो गला कथा कही पारे ना ये आम कथा विश्राम देते गत का 37 नंबर श्लोक आज सुखदेव गोस्वामी कहते यशोदा वन्यमानानि यशोदा विषय किसी कह जाऊनि खाली नंद महाराज कथा सब कहले यशोदा कौन करुले समस्त गोटे मन भावना आस परीक्षित महाराज मतलब चिंता करेंगे तेणु ये श्लोक कहुची यशोदा च वन्यमानानि पुत्रस्य चरितानि पुत्रर जो चरित वर्णना कर पुत्रर चरित पिता वर्णना कर पितांकर जो पुआ विभिन्न लीला सब कर अधिकांश से लीलें माँ मध्य पिता सहित माँ मध्य तेणु से सब शुणुं यशोदा च वर्णमानानि पुत्रस्य चरितानि भगवान बोली चिंता कर मोर पुत्र सी जिते जमी नंद महाराज जो भाव में ऐश्वर्य देखिए माधुर्य भाव आसुची पुत्र ज्ञान आसुची भगवान ज्ञान आसुना यशोदा मत से भाव में पुत्रस्य चरितानि भगवान चरित नुह आमपाई भगवान चरित कि पुत्र चरित ये हूँ तफात माधुर्य ऐश्वर्य भितर तफात होटा आम चिंता करें कृष्ण भगवान छाड़ा अन्न किसी पारती कि सी चिंता करें कृष्ण पुत्र छड़ा अन्न किसी पारती ठीक विपरीत तेनाली शब्द व्यवहार करा मनर भावना को सुखदेव गोस्वामी कहते मनर भावना यशोदा मन भावना हूँ कौन पुत्र से चरितानी भूवचन कहुची पुत्रर चरित सब रही पिता जो वर्णना करते माँ मत से पाखापाखि सब से सब चरित सब जानते सी सब सब मनरे से स्मरण करिए स्मरण कर दृश्य सब आगे खेली जाऊँगी आखि आगे ये भाव में होता है ये भाव में होता अवश्य मथुरा किसी जा नंस नंद महाराज जाते यशोदा जा नु नंद महाराज सब आई सबू यशोदा एमती कह यशोदा नंद महाराज फेरिले किसी दिन गलापर से फेरिले मथुरा किसी दिन रही सेठीपर भगवान फेरइले फेरिक आसिले यशोदा देखिले पुह ना पुह ना ସେ ଭାବୁଥିଲେ ପୁଅ ଦେଇକି ଯାଇଥିଲା, ବଂଶୀ ଦେଇକି ଯାଇଥିଲା, ଗୋଟିଏ ଦିନ ପରେ ମୁଁ ଆସିବି। କିନ୍ତୁ କେତେ ଦିନ ବିତିଗଲା, ଦୁଇ ଚାରି ଦିନ ବିତିଗଲା, ତାପରେ ନନ୍ଦ ମହାରାଜ ଯେତେବେଳେ ଆସିଲେ ସେ ବହୁତ ଉତ୍କଣ୍ଠା ହେଉଛନ୍ତି ପୁଅକୁ ଦେଖିବା ପାଇଁ। ରଥକୁ ଦେଖୁଛନ୍ତି, ରଥ ତ ନାହିଁ, ଶଗଡ଼ ଗାଡ଼ିରେ ଆସୁଛନ୍ତି, ଆଉ ରଥ ଯେଉଁ ରଥ ଆସିଥିଲା ତାଙ୍କୁ ନେବା ପାଇଁ ସେ ରଥ ଆଉ ଆସିନାହିଁ। ଯେଉଁ ଗାଡ଼ିରେ ଯାଇଥିଲେ, ଶଗଡ଼ ଗାଡ଼ିରେ ନନ୍ଦ ଯାଇଥିଲେ, ସେ ନନ୍ଦରେ ଫେରୁଛନ୍ତି। ତଥାପି ସେ ଭାବୁଛନ୍ତି ଏଥିରେ ଆସିଲେ କି ପୁଅ ଦେଖୁଛନ୍ତି ବହୁତ ଆଗ୍ରହରେ, ବହୁତ କୌତୂହଳରେ। କିନ୍ତୁ ପୁଅ ନାହିଁ, ତାଙ୍କର ଯେଉଁ ସୂଚନା ଥିଲା ବଢ଼ିଗଲା। ଏବଂ ନନ୍ଦ ମହାରାଜ ସବୁ ବର୍ଣ୍ଣନା କରିଥିଲେ କ'ଣ ହେଲା କ'ଣ ହେଲା କ'ଣ ହେଲା, ଏହିସବୁ ଭାବେ ସବୁ ଲୀଳାକୁ ବର୍ଣ୍ଣନା କରିଥିବେ। ତାଙ୍କର ଏକମାତ୍ର କାର୍ଯ୍ୟ ହେଉଛି ପୁଅଙ୍କର ଲୀଳାକୁ ସବୁ ବର୍ଣ୍ଣନା କରିବା, ଅନ୍ୟ କିଛି କାର୍ଯ୍ୟ ତାଙ୍କର ନାହିଁ। ଆମେ ଶୁଣୁଥିଲେ ଖାଦ୍ୟ ଫାଦ୍ୟ ସବୁ ବନ୍ଦ ହୋଇଯାଇଛି, କିଛି ଖାଦ୍ୟ ରୋଷେଇବାସ ହେଉନାହିଁ। ତେଣୁ ସିଏ ଯେତେବେଳେ ପିତା ବା ସ୍ୱାମୀ କହୁଛନ୍ତି ପୁଅଙ୍କ ବିଷୟରେ, ପୁତ୍ର ସେ ଚରିତାଣୀ ଶୁଣନ୍ତି, ଯେତେବେଳେ ଶୁଣୁକିରି ଶୁଣନ୍ତି ଶୁଣନ୍ତି ସ୍ନେହ ଶୁଣତ ପୟୋଧରା, ତାଙ୍କର ଯେଉଁ ପୟୋଧରା, ତାଙ୍କର ଯେଉଁ ସ୍ତନ ରହିଛି, ସ୍ତନରୁ ସେଠୁ କ୍ଷୀର, ସ୍ନେହ ଶୁଣତ ପୟୋଧାରା, ସେଠୁ ପୟୋ ବା କ୍ଷୀର ଛୁରିତ ହେଉଛି। ସ୍ନେହ ଶୁଣତ ପୁତ୍ର ସ୍ନେହରେ, ପୁତ୍ର ଭଗବାନଙ୍କର ଯେଉଁ ଇଏ, ଭଗବାନଙ୍କର ଯେଉଁ ସମ୍ବନ୍ଧ, ଏଇଟା ନିତ୍ୟ ସମ୍ବନ୍ଧ। ପଚାଶ ବର୍ଷ ପରେ, ନବେ ବର୍ଷ ପରେ ମଧ୍ୟ ସେହି ସମ୍ବନ୍ଧ ନାହିଁ। ନବେ ବର୍ଷ ହୋଇଗଲା ଆଉ ପୁତ୍ର ଯେଉଁ ଭାବ ରହିଛି ସେ ଭାବ ରହିବନି, ତା ନୁହଁ, ସେହି ସମ୍ବନ୍ଧ, ସେହି ସମ୍ବନ୍ଧ, ସେହି ପୁତ୍ର ଯେମିତି ମାଆଙ୍କର ସ୍ତନ୍ୟପାନ କରୁଥିଲେ ସେହିଭଳି ଭାବରେ ସେହି ସମ୍ବନ୍ଧ, ଇଏ ହେଉଛି ଭଗବାନଙ୍କର ଯେଉଁ ସମ୍ବନ୍ଧ, ହେଉଛି ନିତ୍ୟ ସମ୍ବନ୍ଧ। ଏହିଭଳି ଭାବରେ ସେ ପରିବର୍ତ୍ତନ ହୁଏ ନାହିଁ, ନିତ୍ୟ ପରିବର୍ତ୍ତନ ହୁଏ ନାହିଁ, ନିତ୍ୟ ସମ୍ବନ୍ଧ ସିଏ। ତେଣୁ ସ୍ନେହ ସ୍ମୃତ ପୟୋଧରା, ସ୍ନେହ ସ୍ମୃତ ପୟୋଧରା, ସ୍ନେହେନ ପୁତ୍ର ସ୍ନେହେନ ସ୍ମୃତୌ ସ୍ୱୟଂ କ୍ଷରିତୌ ପୟୋଧରୌ ଯଶ୍ୟା ତଥା ହୁତା ସତୀ। ମନୁମନ କ୍ଷୀର ଆସୁଛି ତାଙ୍କ ସ୍ତନରୁ, କ୍ଷୀର ହୋଇଯାଉଛି, ଛୁରିତ ହୋଇଯାଉଛି ପୁତ୍ର ସ୍ନେହରେ, ପୁତ୍ର ସ୍ନେହ ସ୍ମରଣ କରି ଶୁଣିକିରି ଏଭଳି ଭାବରେ ତାଙ୍କର ଅବସ୍ଥା ହେଉଛି। ଏବଂ ଅଶୁଣି ଏଣେ ସ୍ତନରୁ କ୍ଷୀର ଚ୍ୟୁତ ହେଉଛି, ପୁଣି ଚକ୍ଷୁରୁ ମଧ୍ୟ ନୟନ ଜଳାନିଚ ଅଶୃଣୀ କହିଲେ ଚକ୍ଷୁରୁ ମୃତକ ନିର୍ଗତ ହେଉଛି, ଚକ୍ଷୁରୁ ମୃତକ ନିର୍ଗତ ହେଉଛି। ଅବାସାକ୍ଷିତ, ଅବାସାକ୍ଷିତ କହିଲେ କେବଳ ଅଶ୍ରୁ ବିସର୍ଜନ ଚକାର, ଆଉ କିଛି ତାଙ୍କର କାମ ନାହିଁ, ସେ କିଛି କଥା କହିଲେ ନାହିଁ, ଖାଲି ଅଶ୍ରୁ ବିସର୍ଜନ କଲେ, ଖାଲି କ୍ରନ୍ଦନ କଲେ, କ୍ରନ୍ଦନ କଲେ, କ୍ରନ୍ଦନ କଲେ ଏକମାତ୍ର, ଆଉ ତାଙ୍କର କିଛି ସେ କିଛି କଥା କହିନାହାନ୍ତି, ସେ ଖାଲି କ୍ରନ୍ଦନ କରୁଛନ୍ତି। ଯେତେବେଳେ ମନରେ ପ୍ରଶ୍ନ ଆସିବ, ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଛନ୍ତି, ତାଙ୍କର ମନରେ ଭାବନା ଆସୁଛି ଯେ ନନ୍ଦ ମହାରାଜ ଯେତେ କଥା କହିଲେ, ଯଶୋଦା କିଛି କହିଲେ କି ନା, ନା ଯଶୋଦା କିଛି କେବଳ କ୍ରନ୍ଦନ କଲେ, ତାଙ୍କର ଶୁଣନ୍ତି ଯେଉଁ ରହିଛି ସ୍ତନ୍ୟରୁ କେବଳ କ୍ଷୀର ଚ୍ୟୁତ ହେଉଛି, ସବୁ ଓଦା ହୋଇଯାଉଛି, ମାଟି ସବୁ ଓଦା ହୋଇଯାଉଛି, ବା ଯେଉଁ ତଳ ରହିଛି ଓଦା ହୋଇଯାଉଛି ଅଶ୍ରୁ ଜଳରେ, ଭିଗିଛି ଭିଜି ଯାଉଛି। ନୟନଶ୍ରୁ ଦାର ଏହା ଗଦଗଦ ଦୁର୍ଦ୍ଧା ଗିରା, ନୟନରୁ ସବୁବେଳେ ଅଶ୍ରୁ ଜାଳା ଜଳସୁ ଧାରା ବହୁଥିବ, ଗଦଗଦ ହୋଇଯାଉଥିବେ, କେବେ ହେବ ଆମର ସେଇଟା, ମହାପ୍ରଭୁ କହୁଛନ୍ତି। ତେଣୁ ଏବଂ କୃଷ୍ଣସ୍ୟ ପିତା ନନ୍ଦୋ ଗାମ୍ଭୀର୍ଯ୍ୟ ବଳାଦେବ ଧୃତିଂ ଧୃତ୍ୱା ଲୌକିକିଆ, ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହୁଛନ୍ତି ଏହିଭଳି ଭାବରେ କୃଷ୍ଣ ସେ ପିତା ନନ୍ଦ, ନନ୍ଦ ଚୁପ୍ ହୋଇଗଲେ ନା, କାହିଁକି ନା ଗାମ୍ଭୀର୍ଯ୍ୟ ବଳାଦେବ, ଗାମ୍ଭୀର୍ଯ୍ୟ ଆସିଗଲା ତାଙ୍କର, ଧୃତିଂ ଧୃତ୍ୱା ଧୈର୍ଯ୍ୟ ଧାରଣ କଲେ, ନହେଲେ ସେ ଅଧୈର୍ଯ୍ୟ ହୋଇଯାଇଥାନ୍ତେ, ଭଗବାନଙ୍କ ବିରହରେ ଅଧୈର୍ଯ୍ୟ ହୋଇକରି ଯେଉଁ ଛଟପଟ ହୁଅନ୍ତି ଛଟପଟ ଏହିଭଳି ଭାବରେ ଅବସ୍ଥା ଆସିଥାନ୍ତା। କିନ୍ତୁ ଧୈର୍ଯ୍ୟ ଧାରଣ କଲେ, ଧୃତିଂ ଧୃତ୍ୱା ଲୌକିକିଆ, ଲୋକ ହିସାବରେ ଲୌକିକ ହିସାବରେ ଜଣେ ଆସିଛନ୍ତି, ତେଣୁ ସେ ତାଙ୍କର ମନର ଭାବ ଥିଲେ ମଧ୍ୟ ସେଠାରେ ଚମ୍ବରଣ କରି ରଖିଲେ। ରୀତିଆ ଉଦ୍ଧବ ମାତିଥ୍ୟେନ ସମାନ୍ୱୟିତୁ ସମ୍ୟକ ଇକ୍ଷିତୁ ପରିଚେତୁ କୁଶଳଂ ଦ୍ରଷ୍ଟୁଂ କୃଷ୍ଣସ୍ୟ ପ୍ରଭାବମୟଂ ଚରିତଂ ବକ୍ତୁ ଶଶାକ ରହିଛି। କ'ଣ ରୀତିଆ, ଗୋଟେ ରୀତି ନା, ଜଣେ ଆସୁଛନ୍ତି, କ'ଣ ଜଣେ ଅତିଥି ଆସୁଛନ୍ତି, ଆଗରୁ ତ ଅତିଥି କହିଲେ କ'ଣ, ଅତିଥି କହିଲେ ଆଗରୁ କିଛି ଖବର ଦେଇନଥିବେ, ଆସି ପହଞ୍ଚିବେ ଅତିଥି ଆଗରୁ କିଛି ଖବର ଦେଇନଥିବେ, ଆମେ ଯେଉଁ ଯାଉଛେ ବିଭିନ୍ନ ସ୍ଥାନକୁ ଆଗରୁ ଖବର ଦେଇଦେଉଛେ, ଟେଲିଫୋନ୍ କରିଦେଉଛେ ବା ମେସେଜ୍ ଦେଇଦେଉଛେ, ଆମେ ଯାଇ ପହଞ୍ଚୁ ଆମ ଦିନ, ଖାଦ୍ୟ ପ୍ରସ୍ତୁତ କରି ରଖ, କିନ୍ତୁ ଅତିଥି ଅତିଥି କହିଲେ କୌଣସି ଆଗୁଆ କିଛି ଇନ୍ଟିମେସନ୍ ନାହିଁ, ଆଗୁଆ କିଛି କହିନଥିଲେ, ଆସି ପହଞ୍ଚିଗଲେ, ଏତକୁ ଅତିଥି କୁହାଯାଏ। ତେଣୁ ଅତିଥି ଯେତେବେଳେ ଅତିଥି ଦେବ ଭବ, ତେଣୁ ରୀତିଆ ଆମେ କୁହାଗଲା ଭଗବାନ ଭଳି ସେ ତାଙ୍କୁ ଅର୍ଚ୍ଚନା କଲେ ନନ୍ଦ ମହାରାଜ, ତା ପୂର୍ବରୁ ସବୁ ବର୍ଣ୍ଣନା କରାଯାଇଛି ଭଗବାନ ଭଳି ଅତିଥି ଦେବ। ତେଣୁ ଯେଉଁ ରୀତି ରହିଛି ଉଦ୍ଧବ ମାତିଥ୍ୟାନ ସମ୍ମାନ ହେତୁ ତାଙ୍କୁ ଆତିଥ୍ୟ ପ୍ରଦାନ କରି ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ, ସମଗ୍ର ଇକ୍ଷିତୁ ପରିଚୟତୁ କୁଶଳ ପ୍ରଷ୍ଟୁ ତାଙ୍କୁ ସବୁ କୁଶଳ ପ୍ରଶ୍ନ ପଚାରିଲେ, କୃଷ୍ଣସ୍ୟ ପ୍ରଭାବମୟଂ ଚରିତଂ ବକ୍ତୁ ଶଶାକ, କୃଷ୍ଣଙ୍କର ପ୍ରଭାବ ଯେଉଁ ଚରିତ୍ର ସବୁ ରହିଛି ସେଇଟାକୁ କହି, ମାତା ଶ୍ରୀ ଯଶୋଦା ତୋଇ ତୋଇ ଧୈର୍ଯ୍ୟ ସିନ୍ଧୁ ଭ୍ରମିଣୀ ମଜ୍ଜନୌ ମଜ୍ଜନବତୀ, ଅର୍ଥାତ୍ ଯଶୋଦା କ'ଣ କଲେ, ନନ୍ଦ ମହାରାଜ ଧୈର୍ଯ୍ୟ ଧାରଣ କଲେ, ଯଶୋଦା ମା ଧୈର୍ଯ୍ୟ ଧାରଣ କରିପାରୁନାହାନ୍ତି, ଅଧୈର୍ଯ୍ୟ ରୂପକ ସାଗରରେ ଘୂର୍ଣ୍ଣିଚକ୍ରରେ ନିମଜ୍ଜିତ ହୋଇଗଲେ, ସିଏ ଡୁବି ଯାଉଛନ୍ତି ଉଡ଼ି ଯାଉଛନ୍ତି, ନିମଜ୍ଜିତ ଉନ୍ମିଳିତ ନିମଜ୍ଜିତ ଉନ୍ମିଳିତ, ଏହିଭଳି ଭାବରେ ସିଏ ସେଇ ଘୂର୍ଣ୍ଣିଚକ୍ରରେ ପଡ଼ିଯାଇଛନ୍ତି। ଯେଉଁ ବିରହ ରୂପକ ଯେଉଁ ରହିଛି ଅଧୈର୍ଯ୍ୟ ବିରହରେ ଅଧୈର୍ଯ୍ୟ ରୂପକ ସାଗରରେ ସେ ଉବୁଟୁବୁ ହେଉଛନ୍ତି। ନନ୍ଦ ମହାରାଜ ଭଳି କିଛି ସେ କହିପାରିଲେ ନାହିଁ, ନନ୍ଦ ମହାରାଜ ଯଦି କହିଲେ ସେ କିଛି କହିପାରିଲେ ନାହିଁ, ଏହା ଶୁକଦେବ ଗୋସ୍ୱାମୀ ଏଠାରେ ଏ ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି। କାରଣ ଏଇଟା ପ୍ରଶ୍ନ ଆସିବ ବା ଚିନ୍ତା ଆସିବ, ପରୀକ୍ଷିତ ମହାରାଜ ଚିନ୍ତା କରିବେ ଯଶୋଦା କ'ଣ କରୁଥିଲେ ସେଠି, ଯଶୋଦା ଏଇଭଳି ଭାବେ ଥିଲେ ତାଙ୍କର ଅବସ୍ଥା। ତେଣୁ ମଥୁରା ଏଠି କୁହାଯାଉଛି ଯେତେବେଳେ କ'ଣ କହିଲେ, କୃଷ୍ଣଙ୍କର ଯେଉଁ ମଥୁରା ଗଲେ, ଯେଉଁଦିନ ଯାଇଥିଲେ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚଉଦଶୀ ତିଥି, ସେହିଦିନ ଠାରୁ ଶତ ଶତ ସ୍ତ୍ରୀ ପୁରୁଷ ସ୍ୱଜନ ବ୍ୟକ୍ତିଗଣ ଏମାନେ ସବୁ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, ତୁମ ପୁଅ ଆସିବେ, ତୁମ ପୁଅ ଆସିବେ, ତାଙ୍କର ସଖୀମାନେ, ତାଙ୍କର ଯେଉଁମାନେ ଅଛନ୍ତି ସବୁ ତାଙ୍କର ସମ୍ବନ୍ଧୀମାନେ ଯାହା ସବୁ ଅଛନ୍ତି ସମସ୍ତେ ଆସି ସବୁଦିନେ ଶତ ଶତ, ଜଣେ ନୁହଁ ଦୁଇ ଜଣ ନୁହଁ, ଶତ ଶତ କ'ଣ, ଶତ ଶତ ସ୍ତ୍ରୀ ପୁରୁଷ ସ୍ୱଜନ ପୁରୁଷ ଲୋକମାନେ ମଧ୍ୟ ନିଜ ଜନ ସମସ୍ତଙ୍କର ଏମାନେ ସବୁ ତାଙ୍କୁ ପ୍ରବୋଧନ ଦେଉଛନ୍ତି ଯେ ମା ଯଶୋଦା ପୁତ୍ରମୁଖ ଦର୍ଶନ ବ୍ୟତୀତ ଆଉ ଆମେ ଅନ୍ୟ କିଛି ଆମେ ଦେଖିବ ନା, ଏଇଭଳିଆ ପ୍ରତିକ୍ଷଣ ପ୍ରତ୍ୟେକ ଜନକେ ଚୋଖ ମୁଦିଆଇ ନୟନ ଜଳେ ନିଜ ବସ୍ତ୍ର ଭାଷାଇ ଅବସ୍ଥାନ କରିଛନ୍ତି, ସେ କାହାକୁ ଦେଖୁନାହାନ୍ତି, ଚକ୍ଷୁ କେବଳ ଲୋତକ ହେଉଛନ୍ତି, ଆଖିକି ନିଜ ପ୍ରଣତକାନରେ ଲଗେଇଦେଇକରି କେବଳ କ୍ରନ୍ଦନ କରୁଛନ୍ତି, ଯିଏ ଆସୁଛନ୍ତି କିଏ କ'ଣ କହୁଛନ୍ତି ସେ ଶୁଣୁନାହାନ୍ତି, ଏହିଭଳି ଭାବେ ଥିଲା ଯଶୋଦାଙ୍କର ଅବସ୍ଥା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଇଟା କହୁଛନ୍ତି। ତେଣୁ ଏମାନେ ଏଭଳିକି ଉଦ୍ଧବଙ୍କୁ ପରିଚିତ କରା, ଭାସୁର ସ୍ନେହ କରା, ନିଜେ କିଛି ଜିଜ୍ଞାସା କରା, ପୁତ୍ରର ପ୍ରତି କିଛି ସମ୍ବାଦ ଦେବା, ଏଇ ସକଳ କିଛି କରିତେ ପାରିଲେ ନା, ଏମିତି ଉଦ୍ଧବ ତାଙ୍କର କ'ଣ ହେବେ, ନନ୍ଦ ମହାରାଜଙ୍କ ଭାଇଙ୍କର ପୁଅ, ବସୁଦେବଙ୍କର ଭାଇଙ୍କର ପୁଅ, ଆଙ୍କର ମଧ୍ୟ ସମ୍ବନ୍ଧିତ ହେବେ, ପୁତୁରା ହେବେ, କିନ୍ତୁ ତଥାପି ସିଏ ତାଙ୍କୁ କିଛି ତାଙ୍କୁ ପରିଚୟ ବା ତାଙ୍କୁ ପଚାରିବା କଥା କ'ଣ ବୁଝିବା, ବାତ୍ସଲ୍ୟ ସ୍ନେହ ଏସବୁ ରହିଛି, କିଛି ଜିଜ୍ଞାସା କଲେ ନାହିଁ, ପୁତ୍ରର ପ୍ରତି କିଛି ସମ୍ବାଦ ଦେବା ଏ ସକାଳେ କିଛି କରିପାରେ, ପୁତ୍ର କ'ଣ ସମ୍ବାଦ ଦେଲା କ'ଣ କରିଛି ସେସବୁ କିଛି କହିଲେ ନାହିଁ, କେବଳ ପୁତ୍ର ସ୍ନେହରେ ନିଜ ସ୍ତନଦ୍ୱୟ ହୋଇତେ ଦୁଗ୍ଧ କ୍ଷରିତ ହେଇଆ ବସ୍ତ୍ର ଭାସିଆ ଯାଇତେ ଲାଗିଲ, ବୃଷ୍ଟିର ଜଳଧାରାରେ ଯେମନ ସ୍ନାନ ହୁଏ, ଯେମିତି ବୃଷ୍ଟି ପଡ଼ିଲେ ଯେମିତି ଜଳଧାରା ଆସିଯାଏ ସେହିଭଳି ଭାବରେ ସେ ସ୍ନାନ କରିଗଲେ, ସ୍ତନରୁ କ୍ଷୀର ଚୁରିତ ହେଉଛି ଚୁରିତ ହେଉଛି, ଚକ୍ଷୁରୁ କ'ଣ ବର୍ଷା ହେଉଛି, ନୃତକ ବର୍ଷା ହେଉଛି, ଏଇଭଳି ଭାବରେ ସେ ଯଶୋଦାଙ୍କର ଅବସ୍ଥା, ଯଶୋଦାଙ୍କର ଅବସ୍ଥା ଏଇଭଳି ଭାବରେ ରହିଛି। ତେଣୁ ଏଠି ଏଠି କୁହାହେଉଛି ସନାତନ ଗୋସ୍ୱାମୀ ଏବଂ ବ୍ରଜେ ସାତ୍ ବିଶେଷ ଉକ୍ତ, ବ୍ରଜେ ସାତ୍ ବ୍ରଜେ ଈଷତ୍ ଈଷତ୍ ବିଶେଷ ବ୍ରଜ ଈଷ ମାନେ ନନ୍ଦ ମହାରାଜ କଥା ଏଇଭଳି ଭାବରେ କୁହାଗଲା। ଏଠି ଜଣେ ଥିଲେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାରାଜ କହନ୍ତି, ଜଣେ ବହୁତ ଉନ୍ନତ ଆଚାର୍ଯ୍ୟ ଥିଲେ ହରିଶୁରୀ, ସିଏ ଏଇଟାକୁ ଉପରେ ଏଇଭଳି ଭାବରେ ଗୋଟେ ଭାଷ୍ୟ ଦେଇଛନ୍ତି ତାଙ୍କର ହରିଶୁରୀଙ୍କର, କ'ଣ କହିଛନ୍ତି ଅଠେଇଶ ଶ୍ଳୋକ ନାମ ପାଠ କରୁଛେ। ନାଇଁ କି? ହଁ, ସେ କହୁଛନ୍ତି ଅଚ୍ୟୁତ ଚରିତ୍ର ଚିତ୍ରିତ ହୃଦୟା, ଅଚ୍ୟୁତଙ୍କର ଚରିତ୍ର ଯେଉଁ ରହିଛି ଚିତ୍ରିତ ହୃଦୟା, ତାଙ୍କର ହୃଦୟରେ ଚିତ୍ରିତ ହୋଇଯାଉଛି ଅଚ୍ୟୁତଙ୍କ ଚରିତ୍ର। ପ୍ରାଗୈବ ସା ସଦୈବାସୀତ୍, ଆଗରୁ ଆ ପୂର୍ବରୁ ଯେଉଁ ବିଶ୍ୱନାଥ ଠାକୁର କହିଲେ ଯେବେଠୁ ଯାଇଛନ୍ତି ସେ କ୍ରନ୍ଦନ କରୁଛନ୍ତି, ପ୍ରାଗୈବ ସଦୈବ ଆସି, ସେଭଳି ଭାବରେ ତାଙ୍କର ଅବସ୍ଥା ରହିଛି ଯଶୋଦାଙ୍କର। ଆଉ ଉଦ୍ଭୋଦ ଉଦ୍ବୋଧକ ସାମଗ୍ରୀ ତଦୋଦ୍ଧବେ କେ ତି ଯୁକ୍ତ ମାସ ତଥା, ଯେଉଁ ରହିଛି ଯେତେବେଳେ ଉଦ୍ଧବ, ଉଦ୍ଧବର ଅର୍ଥ ହେଉଛି ଆମେ କହିଥିଲୁ ଉତ୍ସବ, ଆଉ ଗୋଟେ ଅର୍ଥ ହେଉଛି ଉଦ୍ବୋଧକ। ଉଦ୍ଧବ କହିଲେ ସେଟାକୁ ଯେଉଁ ରହିଛି ତାଙ୍କର ଯେଉଁ ଲୀଳା ସବୁ ସ୍ମରଣ ହେଉଥିଲା, ଉଦ୍ଧବ ଆସି ତାକୁ ବଢ଼େଇଦେଲେ, ତା ସ୍ମରଣଟା ବଢ଼େଇଦେଲେ। ଉଦ୍ବୋଧକ ସାମଗ୍ରୀ ତତ୍ ଉଦ୍ଧବ ଏକ୍ଷେ, ବଢ଼ିଗଲା ତାଙ୍କର କୃଷ୍ଣଙ୍କର ଚେତନା, ଆହୁରି ଚିନ୍ତନା ଯେଉଁ କରୁଥିଲେ, ଚିନ୍ତା କରୁଥିଲେ ଆହୁରି ବଢ଼ିଗଲା। ହଁ, ତେଣୁ ତାଙ୍କର କ୍ରନ୍ଦନ ଯେତିକି କରୁଥିଲେ ଆହୁରି ବଢ଼ିଗଲା ସେଟା କ୍ରନ୍ଦନ। ଏ ନହି ମାଖନ ଖାୟୋ, ମାଙ୍କର ଭାବନା ଏଇଠି ରହୁଛି, ଯେଉଁ ମାଟି ଖାଇଥିଲା ବେଳେ, ମାଟି ଖାଇଥିଲେ ସବୁ ମନେ ମାଙ୍କର ଲୀଳା ସବୁ ରହିଛି। ନନ୍ଦ ମହାରାଜ ତାଙ୍କ ଲୀଳା କହୁଛନ୍ତି, ମା କନ୍ଦନ ଚିନ୍ତା କରୁଛନ୍ତି। ମାଟି ଯେତେବେଳେ ଖାଇଥିଲେ ନନ୍ଦ ମହାରାଜ ପଚାରିନଥିଲେ, ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ହଁ, ଆସି ସାଙ୍ଗମାନେ କହିଲେ, ମା ହଁ କୃଷ୍ଣ କାହ୍ନା ମାଟି ଖାଇଛି, ହଁ ମାଟି ଖାଇଛି। ତେଣୁ ଗଲେ, ଆରେ କାହ୍ନା ତୁ ମାଟି ଖାଇଛୁ ନା? ନା ମାଟି ବଳରାମ, ଅନ୍ୟମାନେ ସାଙ୍ଗମାନେ କହୁଛନ୍ତି, ମିଛା କହୁଛନ୍ତି ସେମାନେ। ଲୀଳାଟି ସବୁ ତାଙ୍କର ସ୍ମରଣ ଆସୁଛି, ଦଶମ ସନ୍ଧ ଅଷ୍ଟମ ଅଧ୍ୟାୟରେ ଏଇ ଲୀଳାଟି ଅଛି। ସେ କହୁଛନ୍ତି, ଯଦି ମା କହିବେ ହେ ତ ସାଙ୍ଗମାନେ କହୁଛନ୍ତି, ତ ସାଙ୍ଗମାନେ କହୁଛନ୍ତି ତୁ ମାଟି ଖାଇନୁ ନା? ନା ନା ହଁ ଭକ୍ତିତ ବାହନ ଅମ୍ବ, ଅମ୍ବ ଶବ୍ଦ ଶୁଣି ମାଙ୍କର କେତେ ଆନନ୍ଦ ନେଉଥିବ। ହଁ, ସାଧାରଣ ଗୋଟେ ଛୋଟା ପିଲାଟେ ବା ଅନ୍ଧ ପିଲାଟେ ଯଦି ତା ମାଆକୁ ଡାକିବ, ମା ତା ମନ କେତେ ଆନନ୍ଦ ହେଉଛି, ଇଏ ସେ ଭଗବାନ, ଇଏ ଇଏ ଯେତେବେଳେ ମା ବୋଲି ଡାକୁଛନ୍ତି ତାଙ୍କ ମନ କେତେ ଉତ୍ଫୁଲ୍ଲ ନେଉଥିବ। କିନ୍ତୁ ସେ କହୁଛନ୍ତି, ମା ନା ହଁ ଭକ୍ତିତ ବାହନ ଅମ୍ବ, ମା ମୁଁ ଖାଇ ନାହିଁ ମାଟି ତ ନା ସର୍ବେ, ଏ ସମସ୍ତେ କହୁଛନ୍ତି, ତୋର ସାଙ୍ଗ ସୁଦ୍ଧା ମିଥ୍ୟା ସବୁ ସମସ୍ତେ କହୁଛନ୍ତି ନା ସର୍ବେ ମିଥ୍ୟା ବି ସଂଚିନ, ସମସ୍ତେ ମିଥ୍ୟା କହୁଛନ୍ତି ମା ନା ତୁ ସତ କହୁଛୁ ନା? ହଁ ନା ବଳଦେବ, ନା ବଳଦେବ ସିଏ ମଧ୍ୟ ମିଥ୍ୟା କହୁଛନ୍ତି ନା ତୁ ସତ କହୁଛୁ ନା? ହଁ ମୁଁ ସତ କହୁଛି। ଯଦି ସତ୍ୟ ଗିର ତରି, ତମେ ତମେ କହୁଛ କ'ଣ, ତମେ ଭାବୁଛ ଏଇଟା ନୁହଁ ମିଥ୍ୟା, ଭାବୁଛ ସତ୍ୟରେ ମୁଁ ଖାଇଛି, ସତ୍ୟ ଗିର ତରି ତାଙ୍କର ଗିର ବା ତାଙ୍କର ବଚନ ଯଦି ତମେ ଭାବୁଛ ସତ୍ୟ ବୋଲି, ସମକ୍ଷଙ୍କ ପଶ୍ଚିମ ମୋ ମୁଖ, ମୋର ମୁଖ ଦେଖୁନ କହିକିରି ଆଖି ପାଟି ଖୋଲିଦେଲେ, ଦେଖିଲେ ବିଶ୍ୱରୂପ ଦେଖିଲେ, ମା ବିଶ୍ୱରୂପ ଦେଖିଲେ ମାଟି ଖୋଦା। ତାପରେ ଏଇ ଯେଉଁ ମାଖନ ଖାଇବ, ମାଖନ ଖାଇବ ରହିଛି, ସମସ୍ତେ ଆସିକି କହିବେ କ'ଣ କହିବେ ନା, ଯଶୋଦା ଆଜି ତୋର ପୁଅ ଆଜି ଆମ ଘରେ ଯେବେ ଚୋରିକିରି ଆଣିଲା, ଏଭଳି ଭାବରେ କଲା, ଏଭଳି ଭାବରେ ସବୁଦିନେ ଆସିଲା, ଶିକାୟତ ଆସିଲା ସବୁବେଳେ, ଯେଉଁ ଆସିକିରି ଶିକାୟତ କଲେ ବା କ'ଣ ସବୁ କମେଣ୍ଟ କଲେ, ମାନେ ସବୁ କହିଲେ ସବୁ ଏଇଭଳି ଭାବ ବିରୁଦ୍ଧରେ କହିଲେ, ଯଶୋଦା ମା ହସି ଦେଉଥିଲେ। କାହିଁକି ସେ ବିଶ୍ୱାସ କରିବେ, ତାଙ୍କର ତ 900,000 ଗାଈ ଅଛନ୍ତି, ତାଙ୍କର କ'ଣ ନଥାନ୍ତା କିଛି, ହଁ ନାହିଁ ଆମର କିଛି ଆଉ ଖାଇଲା କ'ଣ କରିବା, 900,000 ଗାଈ ଅଛନ୍ତି। ତେଣୁ ଏଇଭଳି ଭାବରେ ଦିନେ ମା ଯଶୋଦା ପଚାରିଲେ, ପୁଅ ତୁ ତାଙ୍କର ମାଖନ ଖାଇଛୁ? ସମସ୍ତେ କହୁଛନ୍ତି ନା ନା ମୁଁ ନାହିଁ ମାଖନ ଖାଏ, ମୁଁ ମାଖନ ଖାଇ ନାହିଁ ବା। ଏଇଭଳି ଭାବରେ ଯୁକ୍ତି କାଢ଼ି କାଢ଼ି ଲାଷ୍ଟକୁ କହିଲେ, ମୁଁ ନାହିଁ ମାଖନ ଖାଏ, ମୁଁ ହିଁ ମାଖନ ଖାଇଛି, ଭଗବାନଙ୍କ ଲୀଳା ଏଭଳି ଖାଇଛି। ଯଶୋଦା ମା ସ୍ମରଣ କରୁଛନ୍ତି, 29 ଶ୍ଳୋକରେ କହେ, ତୟୋରିଥଂ ଭଗବତୀ, ତୟୋରିଥଂ ଭଗବତୀ କୃଷ୍ଣେ ନନ୍ଦ ଯଶୋଦୟୋ ଦୀକ୍ଷାନୁରାଗଂ ପରମଂ ନନ୍ଦ ମହାଧବ ମୁଦା। ଏଇଭଳି ଭାବରେ 29 ଶ୍ଳୋକରେ କୁହାଯାଉଛି, ଉଦ୍ଧବ ଭଗବତୀ କୃଷ୍ଣେ ତୟୋ ନନ୍ଦ ଯଶୋଦୟୋ ଇଥଂ, ଉଦ୍ଧବ ସେଠି ବସିଛନ୍ତି ଶୁଣୁଛନ୍ତି, ସେ ଯଶୋଦା ତ କିଛି କହୁନାହାନ୍ତି, ନନ୍ଦ ମହାରାଜ ଖାଲି କହୁଛନ୍ତି, ଭଗବତୀ କୃଷ୍ଣେ ତୟୋ ନନ୍ଦ ଯଶୋଦୟ ଭଗବ, ସିଏ ଜାଣିଛନ୍ତି ଇଏ ବହୁତ ଭଗବାନ, ନନ୍ଦ ଯଶୋଦା ଜାଣିନାହାନ୍ତି ସିଏ ଭଗବାନ ବୋଲି। ଭଗବାନଙ୍କ ଐଶ୍ୱର୍ଯ୍ୟ ଆସିଲେ ମଧ୍ୟ ସେ ଜାଣନ୍ତି ଇଏ ମୋର ପୁତ୍ର, ନାରାୟଣ ସମ ଗୁଣେ ନାରାୟଣ ଭଳି ଗୁଣ ରହିଛି, ତେଣୁ ଏଇଭଳି ଭଗବାନ ଭଳି ଗୁଣ ଆସିଯାଉଛି, କିନ୍ତୁ ଇଏ ମୋର ପୁତ୍ର, ଏଇଭଳି ଭାବରେ ତାଙ୍କର ଭାବନା। କିନ୍ତୁ ଉଦ୍ଧବ ବୁଦ୍ଧି ସତ୍ତମ, ଉଦ୍ଧବଙ୍କର ବୁଦ୍ଧି ହେଉଛି ଅତ୍ୟନ୍ତ ବୁଦ୍ଧିମାନ। ସେ ଆମେ କାଲି ବୁଦ୍ଧି ବିଷୟରେ କହୁଥିଲେ, ବୁଦ୍ଧିର ବିଭିନ୍ନ ସ୍ତର ରହିଛି, ସବୁଠାରୁ ଶ୍ରେଷ୍ଠ ସ୍ତର ବୁଦ୍ଧି ହେଉଛି କେଉଁଟା ନା, ଯିଏ ଭଗବାନଙ୍କର ଭଜନ କରନ୍ତି, ଭଗବାନଙ୍କର ଶରଣରେ ଯାଆନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ଯଶୋଦା ଏହି ପ୍ରକାର ପରମଂ ଅନୁରାଗଂ, ନନ୍ଦ ଏବଂ ଯଶୋଦାଙ୍କର ଯେଉଁ କୃଷ୍ଣଙ୍କ ପ୍ରତି ଯେଉଁ ଅନୁରାଗ ରହିଛି, ଅନୁରାଗ ରହିଛି, ଉଦ୍ଧବଙ୍କର ଏସବୁ ନଥିଲା, ଏସବୁ କ'ଣ ଏସବୁ ଯେଉଁ ଏକ୍ସପିରିଏନ୍ସ ବା ଏସବୁ ଯେଉଁ କ'ଣ ତାକୁ କହିବ, ଏଇ ଯେଉଁ ଅନୁଭବ ଏଇସବୁ ନଥିଲା ଉଦ୍ଧବଙ୍କର। କାରଣ ଉଦ୍ଧବ କେବଳ ବସୁଦେବ ଏମାନଙ୍କ ସହିତ ମିଶିଥିଲେ, ଭଗବାନ ବହୁତ ଭକ୍ତଙ୍କ ସହିତ ମିଶିଛନ୍ତି, କିନ୍ତୁ ଆଙ୍କ ସହିତ ମିଶି ନଥିଲେ, ପ୍ରଥମ ଥର ପାଇଁ ମିଶୁଛନ୍ତି। କଂସ ଭୟରେ ତ ସବୁ ଲୁଚିକି ରହିଥିଲେ ଆଉ କ'ଣ, ଏବେ ସବୁ ସୁବିଧା ହେଲା, ସବୁ ଆସିଲେ ଦେଖା ହେଲେ, ଯେମିତି କରୋନା ଭୟରେ ଆମେ ରହିଛୁ ଲୁଚିକି, କରୋନା ଭୟ ସରିଲା ପରେ ଯାଇକି ବିଭିନ୍ନ କଥା ହେବ, ସେହିଭଳି ଭାବରେ କଂସର ଭୟ ଥିଲା, ସମସ୍ତେ ଲୁଚିକି ରହିଥିଲେ। ନନ୍ଦ ଉଦ୍ଧବ ପ୍ରଥମ ଥର ପାଇଁ ଦେଖା କରୁଛନ୍ତି, ବା ଆଗରୁ କିଛି ଦେଖା ହେଇଥିବ, ବିଶେଷ କିଛି କଥାବାର୍ତ୍ତା ହେଇନଥିଲା ସେ ସମୟରେ, ଏସବୁ ଲୀଳା ହେଇନଥିଲା। ଆଜି ଦେଖି ସେ ଆଶ୍ଚର୍ଯ୍ୟ ହେଉଛନ୍ତି, କାରଣ ବସୁଦେବଙ୍କୁ ସେ ଦେଖିଛନ୍ତି, ଦେବକୁଙ୍କୁ ଦେଖିଛନ୍ତି, ତାଙ୍କ ସହିତ କଥା ହେଇଛନ୍ତି, ଏସବୁ ହେଇଛି, କିନ୍ତୁ ପ୍ରଥମ ଥର ପାଇଁ ଏ ଅନୁଭବ ତାଙ୍କର ଆସିଲା ଉଦ୍ଧବଙ୍କର, ଏଇଟା କୁହାଯାଉଛି। ପରମଂ ଅନୁରାଗ, ଏଭଳି ଅନୁରାଗ, ଆଶ୍ଚର୍ଯ୍ୟ ହେଇଯିବେ ସେ ଉଦ୍ଧବ, ଏତେ ଅନୁରାଗ ରହିଛି। ସର୍ବୋତ୍କୃଷ୍ଟ ଅନୁରାଗ, ଯେତେ ପର୍ଯ୍ୟନ୍ତ ସେ ଶ୍ରବଣ କରିଥିଲେ, ଯେତେ ତାଙ୍କର ଥିଲା ଏକ୍ସପିରିଏନ୍ସ ଥିଲା ବା ଅନୁଭବ ଥିଲା, ଇଏ ଟପିଗଲା, ସବୁ ସବୁକୁ ଟପିଗଲା। ଏଇଟା ଟିକେ ସ୍ଲୋ କରିଦେଲା, ଏ ତେଣୁ ଇଏ ପରମ କ'ଣ, ସର୍ବୋତ୍କୃଷ୍ଟ ଅନୁରାଗ, ଏ ପର୍ଯ୍ୟନ୍ତ ସେ ଦେଖିନଥିଲେ ଏଭଳି ଅନୁରାଗ, କୃଷ୍ଣଙ୍କ ପ୍ରତି ଏତେ ଅନୁରାଗ, ଭଗବାନ ବୋଲି ଜ୍ଞାନ ନାହିଁ, ପୁତ୍ର ଜ୍ଞାନ, ପୁତ୍ର ସ୍ନେହ, ଭଗବାନ ବୋଲି ଚିନ୍ତା କରୁନାହାନ୍ତି। ଯେତେ ଭଗବାନ ଭଗବତ ଲୀଳା ସ୍ମରଣ କଲେ ମଧ୍ୟ, ଆମେ କହିଲେ ନା ସେଦିନ କହୁଥିଲେ, କାଲି ନା କେଉଁଦିନ, ଯେଉଁ ଚଳୁ କରିଦେଲେ ସିଏ ଭଗବାନଙ୍କର ଯେଉଁ ଐଶ୍ୱର୍ଯ୍ୟ ଜ୍ଞାନ ରହିଛି, ସେଟାକୁ ଅଗସ୍ତ ଯେମିତି ସାତ ସମୁଦ୍ର ଚଳୁ କରିଦେଇଥିଲେ, ସେମିତି ଚଳୁ କରିଦେଲେ, କୌଣସି ଐଶ୍ୱର୍ଯ୍ୟ ଜ୍ଞାନ ରହିଲା ନାହିଁ, ଖାଲି ମାଧୁର୍ଯ୍ୟ ଜ୍ଞାନ ଆସୁଛି। ଏ ସର୍ବୋତ୍କୃଷ୍ଟ ସର୍ବୋତ୍କୃଷ୍ଟ ଅନୁରାଗ ବିକ୍ଷମ, ଏଇଟା ଦେଖିଲେ ଉଦ୍ଧବ ଦେଖିଲେ, ଆ ପରେ ଆହୁରି ଦେଖିବେ, ଆହୁରି ଆହୁରି ଉଦ୍ଧାର କଥା ଅଛି, 47 ଅଧ୍ୟାୟରେ ଆସିବ। ତେଣୁ ମୁଦା ବହୁତ ଆନନ୍ଦିତ ହେଇଗଲେ, ମୁଦା ବହୁତ ଆନନ୍ଦିତ ହେଇଗଲେ, ଜଣେ କ୍ରନ୍ଦନ କରୁଛି ଆଉ ଜଣେ ହସୁଛି, ଏହି କି କଥା, ଜଣେ କ୍ରନ୍ଦନ କରୁଛି ଇଏ ହସୁଛି, ଏ ବହୁତ ଗଭୀର ତତ୍ତ୍ୱ, ଆମର ଏତେ ଶକ୍ତି ନାହିଁ, ଯେତିକି ଆମେ ପଢ଼ିପାରୁଛୁ ଯେତିକି କରିପାରୁଛୁ ସେତିକି ପ୍ରଣନ କରିବା, ଇଏ ତ ଏତେ ସାମାନ୍ୟ କଥା ନୁହଁ। ମୁଧା ଜଣେ କାନ୍ଦୁଛି, ଆମେ ଜଣେ ହସିବ, ଅନ୍ୟମାନେ ଦୃଷ୍ଟିରେ ଦେଖିଲେ ଏଇଟା କ'ଣ, ଜଣେ କାନ୍ଦୁଛି ଇଏ ଗୋଟେ ହସୁଛି, ଏତେ ନିଷ୍ଠୁର ଇଏ, ଦେଖନ୍ତୁ ତାଙ୍କର ହର୍ଷ ଆସିଗଲା, ମୁଧା ଇଏ ହସିଲେ, ମୁଧା ଆନନ୍ଦ ହେଇଗଲେ, ସେ କ'ଣ କହିବେ। ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଉଦ୍ଧବ ଚିନ୍ତା କରୁଛନ୍ତି ମୁଁ ତାଙ୍କୁ କ'ଣ ସାନ୍ତ୍ୱନା ଦେବି, ଭଗବାନ ସାନ୍ତ୍ୱନା ଦେଇଛି, ଭଗବାନ ସନ୍ଦେଶ ଦେବେ ସିଏ, କିନ୍ତୁ ତଥାପି ନିଜର ମଧ୍ୟ କିଛି ସାନ୍ତ୍ୱନା ଦେଇପାରି, ହଠାତ୍ ଇଚ୍ଛା ହେଇଯିବ ନା, ତୁମେ ଏମିତି କର ସେମିତି କର, ଯାହା ଗୋଟେ ଇଚ୍ଛା ହେବ, ସେ କ'ଣ ସାନ୍ତ୍ୱନା ଦେବେ, ଏ ତ କ୍ରନ୍ଦନ କରୁଛନ୍ତି, ଏ କହିବେ ତୁମେ ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର, ଆହୁରି କ୍ରନ୍ଦନ କର, ହସି ହସି କହିବେ ତୁମେ ଆହୁରି କ୍ରନ୍ଦନ କର, ଆହୁରି ଇଏ କ'ଣ ସାନ୍ତ୍ୱନା ହେଲା, ଇଏ ଅଦ୍ଭୁତ କଥା, ଏଇ ସାମାନ୍ୟ ମାନେ ଆମ ଭଳି କ୍ଷୁଦ୍ର ବୁଦ୍ଧିବାଲା ଏଇଟାକୁ ବର୍ଣ୍ଣନା କରିପାରିବ ନାହିଁ, ଯେତିକି ଆମେ ଶୁଣିଛୁ ଯେତିକି ରହିଛି ସେତିକି ଆମେ କହିବା, ଆକୁ ବର୍ଣ୍ଣନା କରିହେବ ନାହିଁ, ଆମର ଚିନ୍ତାର ବାହାରେ ଇଏ ଲୀଳା, ସବୁ ଜଣେ କାନ୍ଦୁଛି ଆଉ ଜଣେ ହସିବ, ଏଠି କୁହାଯାଉଛି ମୁଦା ହର୍ଷେଣ, ହସ ଆସୁ ତାଙ୍କୁ ଆନନ୍ଦ ଆସୁଛି, ହସୁଛି ବି ନ ହେଉଛି, କିନ୍ତୁ ମନରେ ଏଇ ଭାବ, ମୁଦା ଭାବ, ଆନନ୍ଦିତ ଭାବ, ମନର ଯେଉଁ ଭାବ ମୁଖରେ ପ୍ରକାଶିତ ହେବ, ଫେସ୍ ଇଜ୍ ଦ ମିରର୍ ଅଫ୍ ହାର୍ଟ, ବାଜା ଇଣ୍ଡେକ୍ସ ଅଫ୍ ହାର୍ଟ, ମନରେ ଯେଉଁ ହୃଦୟରେ ଯେଉଁ ଭାବ ଅଛି ମୁଖ ଦେଖି ଜଣେ ଜାଣିଯିବ। ତେଣୁ ନନ୍ଦ ମହାରାଜ ସାମାନ୍ୟ ବ୍ୟକ୍ତି ନୁହନ୍ତି, ଭଗବାନଙ୍କ ପିତା, ତେଣୁ ସିଏ ତାଙ୍କର ମୁଖ ଦେଖି ଜାଣିପାରୁଛି, ତାଙ୍କ ହୃଦୟର ଭାବ ମୁଦା, ଏଇ ଭାବ ତାଙ୍କର ଆସିଛି। ତେଣୁ ନନ୍ଦ ମହାରାଜ କ'ଣ ଚିନ୍ତା କରୁଥିବେ ସେ ଜାଣିଥିବେ, ସେ କ୍ରନ୍ଦନ କରୁଛନ୍ତି, ହସୁଥିବେ, ହସିଲା ଭଳିଆ ମୁଖ ରହିଛି ତାଙ୍କର, ନ ହସିଲେ ମଧ୍ୟ ଏଇଭଳି ଭାବେ ରହିଛି। ତେଣୁ ମୁଧା ନନ୍ଦମ ଆହ ବର୍ତ୍ତମାନ କହିବେ, ବର୍ତ୍ତମାନ ଉଦ୍ଧବ କହିବେ, ନନ୍ଦ ମହାରାଜ କହିବେ, ନନ୍ଦ ମହାରାଜ ସବୁ କହିଲେ ନା, ତିନୋଟି କଥା କହିଦେଲେ, ତିନୋଟି ଶୋକ କହିଦେଲେ, ଏସବୁ ପ୍ରଶ୍ନ ପଚରା ହେଇଗଲା, ଏଭଳି 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 ସବୁ ଲୀଳା କରୁଥିଲେ, ଏସବୁ ଲୀଳା ଯେଉଁ କହିଲେ ତାର କିଛି ଉତ୍ତର ଦେବେ ନା। ତେଣୁ ବର୍ତ୍ତମାନ ନନ୍ଦକୁ କହିବେ, ନନ୍ଦ ମାହ ଏଠି କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ବିକ୍ଷ ଉଦ୍ଧବ ମହାଶୟ କୃଷ୍ଣଙ୍କର ପ୍ରତି ନନ୍ଦ ଯଶୋଦାଙ୍କର ଯେଉଁ ପୁତ୍ର ସ୍ନେହ ବାତ୍ସଲ୍ୟ ପ୍ରେମ, ପୂର୍ବ ହୋଇତେ ଜ୍ଞାତ ଥାକିଲେ ଓ ଦେବିକୀ ବସୁଦେବ ହୋଇତେ ଉତ୍କୃଷ୍ଟ ନନ୍ଦ ଯଶୋଦାର ବାତ୍ସଲ୍ୟ ପ୍ରେମ ସ୍ୱଚକ୍ଷ ଦର୍ଶନ କରିବା ଆନନ୍ଦେ ଆମର ଏହି ଜନ୍ମ ସାର୍ଥକ ହୋଇଲ। ଉଦ୍ଧବଙ୍କର ଅର୍ଥ ହେଉଛି ଏଇଟା, ମୁଁ ଅବଶ୍ୟ ମୋର ଚିନ୍ତାଧାରା ଏ କଥା କହିଲି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ସେ କଥା କହିଛନ୍ତି। ଉଦ୍ଧବ ତାଙ୍କ ପୂର୍ବରୁ ବହୁତ ଭକ୍ତଙ୍କ ସହ ଦେଖା କରିଛନ୍ତି, ବସୁଦେବ ଦେବକୀଙ୍କ ସହ ଦେଖା କରିଛନ୍ତି, କିନ୍ତୁ ଏଭଳି ପ୍ରେମ ସେ ଦେଖିନଥିଲେ, ଏଭଳି ପ୍ରେମ ଦେଖିନଥିଲେ। କାରଣ ମାନେ ଖୁବ୍ ନିକଟ ଅତୀତରେ ଯେତେବେଳେ ଭଗବାନ ହତ୍ୟା କଲେ କଂସକୁ, ଯେତେବେଳେ ଯାଇ ପହଞ୍ଚିଥିଲେ ଦେବକୀ ବସୁଦେବଙ୍କ ପାଖରେ, ଦେବକୀ ବସୁଦେବ ତାକୁ ଆଲିଙ୍ଗନ କରିବା ପାଇଁ ଭୟ କରିଗଲେ, ସତ୍ୟଜାତି ନ ସଙ୍କିତ ବୋଲି କୁହାଯାଇଛି, ଏଇଟା ଉଦ୍ଧବ ଜାଣିଛନ୍ତି। ତେଣୁ ଏଭଳି ପ୍ରେମ ସେ ଦେଖିନଥିଲେ ଏଠି ସେ କଥା କୁହାଯାଉଛି। ସ୍ୱଚକ୍ଷେ ଦର୍ଶନ ଶୁଣିବା କଥା ଅଲଗା କଥା, ସ୍ୱଚକ୍ଷରେ ଦର୍ଶନ କରିବା କଥା ଅଲଗା, ଶୁଣିଥାଇପାରନ୍ତି, କିନ୍ତୁ ସ୍ୱଚକ୍ଷରେ ଦେଖିଲେ ଆଜି ଉଦ୍ଧବ ଯେଉଁ ନନ୍ଦ ମହାରାଜ ଯଶୋଦାଙ୍କର ପ୍ରେମ ରହିଛି ଆନନ୍ଦେ ଆମର ଏହି ଜନ୍ମ ସାର୍ଥକ ହେଲା, ଆଜି ସାର୍ଥକ ହେଇଗଲା ମୋର ଜନ୍ମ, କୃତ୍ୟକୃତ୍ୟ ହେଇଯାଉଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ କୃତ୍ୟକୃତ୍ୟ ହେଇଯିବ ଜଣେ, 15 ଅଧ୍ୟାୟରେ କହିଲେ, ଇତି ଗୃହତମ ଶାସ୍ତ୍ରମ ଇଦମୁକ୍ତ ମହାନନ୍ଦ ଏତ ବୁଦ୍ଧା ବୁଦ୍ଧିମାନ ସାତ୍ କୃତ୍ୟକୃତ୍ୟ ସେ ଭାରତ, ଜଣେ କୃତ୍ୟକୃତ୍ୟ ହେଇଯିବ। ସଞ୍ଜୟ ମଧ୍ୟ ସେଭଳିଆ କୃତ୍ୟକୃତ୍ୟ ହେଇଯାଇଥିଲେ, ଅନ୍ତିମରେ ସେ କଥା କହିବେ, ସଂସ୍ମୃତି କୃତ୍ୟକୃତ୍ୟ ହେଇଯାଉଛନ୍ତି। 18 ଅଧ୍ୟାୟର ଅନ୍ତିମ ଶ୍ଳୋକ ସବୁ ରହିଛି ସେଇଟା, କୃତ୍ୟକୃତ୍ୟ ହେଇଯିବ, ମୋର ଜନ୍ମ ସାର୍ଥକ ହେଇଗଲା, ଏଭଳି ଭଗବାନ କୃପା କେତେ ମୋତେ ପଠେଇଲେ ଆଜି ମୁଁ ଭାଗ୍ୟ, ମୋର ବଡ଼ ଭାଗ୍ୟ, ଏ ନନ୍ଦ ଯଶୋଦାଙ୍କର ମୁଁ ସଙ୍ଗ ଲାଭ କଲି, ମୋର ବଡ଼ ଭାଗ୍ୟ ଏଇଟା, ଏବଂ ଆମର ମଧ୍ୟ ଏଇଟା ବଡ଼ ଭାଗ୍ୟ, ଖାଲି ଯେ ତାଙ୍କର ଭାଗ୍ୟ ଥିଲା ଆମର ଭାଗ୍ୟ ନାହିଁ ତା ନୁହଁ, ଆମର ମଧ୍ୟ ଭାଗ୍ୟ, ଆମେ ସେଇଟା ବର୍ଣ୍ଣନା କରୁଛେ ବା ସେଇଟା ଶ୍ରବଣ କରୁଛେ ବା ସେଇଟା ସ୍ମରଣ କରୁଛେ, ଏଇଟା ମଧ୍ୟ ଆମର ଭାଗ୍ୟ, ଏ ସାମାନ୍ୟ ଭାଗ୍ୟ ନୁହଁ ଏଇଟା। ତେଣୁ ରୂପ ଅନୁର ଦର୍ଶନ ଏହି ଭାବେ ନନ୍ଦ ଯଶୋଦା ଦୁଃଖ ଦର୍ଶନ କରି ଉଦ୍ଧବ ମହାସ ପରମ ଆନନ୍ଦ, ତାଙ୍କର ମୁଖରୁ ଆନନ୍ଦ ପ୍ରସ୍ଫୁଟିତ ହେଉଥିଲା, ଆନନ୍ଦ ବିଚ୍ଛୁରିତ ହେଉଥିଲା, ନନ୍ଦ ମହାରାଜ ଦେଖୁଥିଲେ ସେଇଟା, ଏଇଭଳି ଭାବରେ କହିବେ ଉଦ୍ଧବ। ଅଣତିରିଶ ଶ୍ଳୋକରେ କୁହାଯାଉଛି, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଦେଖନ୍ତୁ, ହଁ ଏଠି ଗୋଟେ ସନାତନ ଗୋସ୍ୱାମୀ ବହୁତ ସୁନ୍ଦର କଥା କହିଛନ୍ତି, ଦେଖନ୍ତୁ ଭାଗବତମରେ 18,000 ଶ୍ଳୋକ ଅଛନ୍ତି, କିନ୍ତୁ ତିନୋଟି ଶବ୍ଦ ରହିଛି, ଗୋଟିଏ ଶବ୍ଦ ତିନି ଜାଗାରେ ରହିଛି, ଯିଏ 18,000 ଶ୍ଳୋକ ଜାଣିଥିବେ ସେ କହିପାରିବେ, ଯିଏ ମନେ ରଖିଥିବେ ସେ କହିପାରିବେ, ଆମେ କହିପାରିବା ନାହିଁ, କିନ୍ତୁ ସନାତନ ଗୋସ୍ୱାମୀ କହୁଛନ୍ତି, ସନାତନ ଗୋସ୍ୱାମୀ ହେଉଛନ୍ତି ସେହି ଭଗବାନଙ୍କ ଅବତାର, ଜ୍ଞାନ ଶକ୍ତିର ଅବତାର, ସନକ ସନାତନ ସନାତନ ସନତ କୁମାର ବ୍ରହ୍ମାଙ୍କ ଚାରି ପୁତ୍ର, ସେଇ ଯେଉଁ ସନାତନ ସିଏ ଆସିଛନ୍ତି ଏଠିକି, ଜ୍ଞାନ ଶକ୍ତିରେ ସେ ସବୁ ଜାଣନ୍ତି, ସବୁ ସେ କାଢ଼ିଦେଲେ ହରିଦାସ ଭାଗବତମରେ, ଏବେ ହେଇଗଲାଣି, ଆପଣ କାଢ଼ିଦେଲେ ବାହାରିଯିବ ଭାଗବତମରେ, ବାହାରିଯିବ ତିନୋଟି ଜାଗାରେ ବାହାରିଯିବ ହରିଦାସ। ଆଚ୍ଛା, ଭଗବତୀ ବ୍ରହ୍ମ ରୁଦ୍ରାଦି ଧ୍ୟେୟ ପାଦ ନଖ ଚନ୍ଦ୍ରିକେ, ଏଠି କୁହାଗଲା ନା, ସେ କୁହାଗଲେ ତୟୋ ଚରିତ୍ର ଭଗବତୀ, ଭଗବତୀ ଶବ୍ଦ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଉଦ୍ଧବ କହିନାହାନ୍ତି ଏଇଟା, ସୁଖଦେବ ଗୋସ୍ୱାମୀ ଯେଉଁ କହୁଛନ୍ତି ଭଗବତୀ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ସୁଖଦେବ ଗୋସ୍ୱାମୀ ଭାବ କ'ଣ ନା, ଭଗବତୀ ବ୍ରହ୍ମ ରୁଦ୍ରାଦି ଧ୍ୟେୟ ପାଦ ନଖ ଚନ୍ଦ୍ରିକେ, ବ୍ରହ୍ମ ରୁଦ୍ର ଯାହାଙ୍କୁ ଧ୍ୟାନ କରନ୍ତି, ଯାହାଙ୍କୁ ପାଦ ନଖ ଚନ୍ଦ୍ରକୁ ଧ୍ୟାନ କରନ୍ତି, ଯେଉଁ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁତ ସ୍ତୁନନ୍ତି ଦିବ୍ୟ ସ୍ତବେ, ଏହି ଭାବରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭଗବତୀ ବ୍ରହ୍ମ, ଆମର ସେଥିପାଇଁ ଦ୍ୱିତୀୟ ନମ୍ବର ଅପରାଧ ହେଉଛି ସେଇଟା, ଭଗବାନଙ୍କୁ ବ୍ରହ୍ମା ଶିବ ଆଦି ଦେବତାମାନଙ୍କୁ ଭଗବାନ ବିଷ୍ଣୁଙ୍କ ନାମକୁ ସମାନ କରିବା ଗୋଟିଏ ଅପରାଧ ହୋଇଯିବ, ଏ ବ୍ରହ୍ମ ରୁଦ୍ର ସେମାନେ ଭଗବାନଙ୍କ ପାଦ ନଖଚନ୍ଦ୍ରକୁ ସବୁବେଳେ ଧ୍ୟାନ କରନ୍ତି,
ଏ ନଖ ସାଧାରଣ ନଖ ନୁହଁ, ଚନ୍ଦ୍ର ଚନ୍ଦ୍ର ସିଏ 20 ନଖ ରହିଛି, ହାତରେ 10 ନଖ, ପାଦରେ 10 ନଖ, 20 ଚନ୍ଦ୍ର ଭଗବାନ ପାଇଁ ମୁଖ ଚନ୍ଦ୍ର ଏସବୁ ଚନ୍ଦ୍ର ସବୁ ରହିଛି ଭଗବାନଙ୍କର, କିନ୍ତୁ ଗୋଟିଏ ଚନ୍ଦ୍ର ଇଏ ଚନ୍ଦ୍ର ଏଇଭଳି ଭାବରେ ପାଦ ନଖଚନ୍ଦ୍ର ନଖଚନ୍ଦ୍ର ଛୋଟାରେ ରହିଛି, ସେ ନଖଚନ୍ଦ୍ର ଛୋଟାରେ କାହିଁରେ କ'ଣ ସବୁ ଆଲୋକିତ ହୋଇଯାଉଛି ସବୁ। ତେଣୁ ପାଦ ନଖଚନ୍ଦ୍ରିକେ ନିଜେ ଈଶ୍ୱରେ ଶ୍ରୀକୃଷ୍ଣ ସର୍ବମାଧୁରୀ ବରପୂର୍ଣ୍ଣ, ନିଜର ଈଶ୍ୱର ଶ୍ରୀକୃଷ୍ଣ ସର୍ବମାଧୁରୀ ରହିଛି, ଐଶ୍ୱର୍ଯ୍ୟ ରହିଛି, ମାଧୁରୀ ରହିଛି, ଭରପୂର୍ଣ୍ଣ। ତୟୋ ବ୍ରଜନାଥ ୟୋ ଇଏ ହେଉଛନ୍ତି ବ୍ରଜନାଥ, ବ୍ରଜର ନାଥ ଇଏ, ଅତୟ ପରମଂ ସର୍ବୋତ୍ତମ ଅନୁରାଗମ। ଏଇଟା ଦେଖନ୍ତୁ ଏଇ ଯେଉଁ ରହିଛି ଭଗବତୀ କୃଷ୍ଣ ନନ୍ଦ ଯଶୋଧୟ ଦୀକ୍ଷା ଅନୁରାଗମ ପରମଂ ନନ୍ଦ ଅନୁରାଗ, ତାଙ୍କ ପ୍ରତି ଏହିଭଳି ଭାବରେ ଅନୁରାଗ ରହିଛି, ରାଗ ଅନୁରାଗ ବହୁତ ଉନ୍ନତସ୍ତରର କଥା। ଉଜ୍ଜଳ ଆମର କ'ଣ ଭକ୍ତିର ସାମନ୍ତ ସିନ୍ଦୁର ଆସିବ, ଅନୁରାଗ ସ୍ତର କେଉଁଠି, ଆମେ ରହୁଛୁ ପ୍ରଥମ ସ୍ତରରେ, ଆମକୁ ଭଲ ଲାଗିବ ନାହିଁ କଥା, ଏଇଟା ଲାଗିବ କ'ଣ ଶ୍ରୁତି କଟୁ ହେବ, ଏଇଟା ଭଲ ଲାଗିବ ନାହିଁ, କାହିଁକି ନା ଆମେ ସେ ସ୍ତରକୁ ଯାଇନାହିଁ, ଆମେ ଅନର୍ଥ ସ୍ତରରେ ରହିଛୁ, ଆମକୁ ଶ୍ରୁତି କଟୁ ଲାଗିବ, ଏଇଟା ଭଲ ଲାଗୁନି, ଏଗୁଡ଼ା କ'ଣ କହୁଛି ଆମେ ଶୁଣିବା ନାହିଁ। କିନ୍ତୁ ଯେତେବେଳେ ଆମେ ଆମେ ଅନର୍ଥ ସ୍ତରରେ ରହିଛେ, ଅନର୍ଥ ଯେତେବେଳେ ନିବୃତ୍ତି ହେବ, କଥା ଶୁଣିଲେ ଅନର୍ଥ ନିବୃତ୍ତି ହେବ, ଶୋଇଲେ ଅନର୍ଥ କଥା ନିବୃତ୍ତି ହେବ ନା, ଅନର୍ଥ ନିବୃତ୍ତି ହେବ ନାହିଁ, କଥା ଶୁଣିଲେ ଅନର୍ଥ ନିବୃତ୍ତି ହେବ, କ'ଣ ହେବ ନା ଭଜନ କଲେ ଅନର୍ଥ ନିବୃତ୍ତି ହେବ, ଆସ୍ତେ ଆସ୍ତେ ସେମାନେ ଉନ୍ନତ ସ୍ତରକୁ ଯିବେ, ନିଷ୍ଠା ସ୍ତରକୁ ଆସିବେ, ନିଷ୍ଠା ଭଗବାନଙ୍କ ସେବାରେ ନିଷ୍ଠା ଆସିବ, ତା'ପର ସ୍ତର ହେଉଛି ରୁଚି, ସେତେବେଳେ ଟେଷ୍ଟ ଲାଗିବ, ବର୍ତ୍ତମାନ କେମିତି ଟେଷ୍ଟ ଲାଗିବ, ଆମେ ତ ବର୍ତ୍ତମାନ ଅନର୍ଥ ସ୍ତରରେ ଅଛେ, ଆମକୁ କଟୁ ଲାଗିବ, ଯେମିତି ଆଖୁରସଟା, ଆଖୁରସଟା ମିଠା ପିତା ନୁହଁ ମିଠା, କିନ୍ତୁ ଆମର ଜଣ୍ଡିସ ରୋଗ ରହିଛି, ଆମକୁ ସେଇଟା ପିତା ଲାଗିବ, ଜଣ୍ଡିସ ରୋଗ ଭଲ ହେଲେ ଆମକୁ ସେଇଟା ମିଠା ଲାଗିବ। ଆମେ ଯଦି କହିବା ଏଇଟା ଏ ତୁମେ ଜାଣିପାରୁନ ଠିକ୍ ଭାବରେ ଆଖୁରସ ଦେଉନ, ମିଠା ଲାଗିବା କଥା, ତୁମ କଥା କହିବାର ଭୁଲ ଅଛି, ମୋର ଶୁଣିବାର ଭୁଲ ନାହିଁ, ତୁମ କଥା କହିବାର ଭୁଲ ଅଛି। ତେଣୁ ଯାହା ହଉ ନିଷ୍ଠା ତାକୁ ରୁଚି ଟେଷ୍ଟ ସେତେବେଳୁ ଆସିବ, ଏବେ ଆସିବ ନାହିଁ, ନିଷ୍ଠା ଆମର କଥାରେ ଅଛି ଭଗବତ ଭଗବତ ଗୀତା, ରୁଚୁ ନ ରୁଚୁ ଖା ପିତା, ବୁଝୁ ନ ବୁଝୁ ପଢ଼ ଗୀତା, ଏଇଟା ରହିଛି, ପିଲାଦିନ ଆମେ ଶୁଣୁଛୁ ଶୁଣିକି ଆସୁଛୁ, ଏଇଟା ଆମେ ଯେତେବେଳେ ଭକ୍ତ ନ ହୋଇଥିଲୁ ସେଇ ସମୟରେ ଏଇଟା ଶୁଣୁଥିଲୁ। ଯାହା ହଉ ଏ ଯେଉଁ ରୁଚି ସ୍ତରକୁ ଆସିଲେ ସେଇଟା ଟେଷ୍ଟ ଲାଗିବ, ଆନନ୍ଦ ଲାଗିବ, ତତ୍ରଧାମ ତୃତୀୟ ନାନ୍ୟତ୍ର ସାତ ଅତି କ୍ୱଚିତ, ସେ ଯେଉଁ ରସ ରୂପକ ଅମୃତ ଯେଉଁ ପାନ କରିବେ ଆଉ କେଉଁଥିରେ ସେଇଟା ପାଇବେ ନାହିଁ, ଆଉ କେଉଁଥିରେ ସେଇଟା ପାଇବେ ନାହିଁ, ଆମେ ସେଇଟା ବିସ୍ତାର କରିବା ନାହିଁ, ଆଉ କେଉଁଥିରେ ସେଇଟା ପାଇବେ ନାହିଁ, ତଦ୍ର ସାମନ୍ତ ତୃତୀୟ ନାନ୍ୟତ୍ର ସାତ ଅଛି କ୍ୱଚିତ, ଆଉ କେଉଁଥିରେ ସେଇଟା ଆନନ୍ଦ ଆସିବ ନାହିଁ, ଏଭଳି ଆନନ୍ଦ ସେ ରହିଛି। ତେଣୁ ରୁଚି ପରେ ଆସକ୍ତି ଆସିବ, ଆମର ଯେମିତି ଭୌତିକ ଜଗତ ପ୍ରତି ଆସକ୍ତି ରହିଛି, ପ୍ରଭୁ ତବ ପଦ ଯୋଗେ ମୋର ନିବେଦନ ନାହିଁ ମାଗି ଦେବ ସୁଖ ବିଗାର ପ୍ରଭୁ ତବ ପଦ ଯୋଗେ। ସେଇ ମତ ପ୍ରୀତି ହେବ କରଣେ ପ୍ରତି ଯେଉଁ ଆମର ଆସକ୍ତି ରହିଛି, ଆସକ୍ତିଟା କାଟି ହେବ ନାହିଁ, ଆମେ କହିଥିଲେ କପିଳଦେବ କହୁଛନ୍ତି ଆସକ୍ତିଟା କାଟି ହେବ ନାହିଁ, କିନ୍ତୁ ସଏବ ସାଧୁସ୍କୃତ ଆସକ୍ତି ହେଉଛି ଅଜରମ ପାହାସମ, ଆସକ୍ତି ଜରାଜୀର୍ଣ୍ଣ ହେବ ନାହିଁ, ଆମ ଶରୀର ଜରାଜୀର୍ଣ୍ଣ ହୋଇଯାଉଛି, ଆସକ୍ତି ଜରାଜୀର୍ଣ୍ଣ ହେବ ନାହିଁ, କିନ୍ତୁ ସେହି ଆସକ୍ତିକୁ ଯଦି ସାଧୁଙ୍କ ପାଖରେ ଲଗେଇଦେବା ତାହେଲେ ମୁଖ୍ୟ ଦ୍ୱାର ପାବୃତ ମୁଖ୍ୟଦ୍ୱାର ଖୋଲିଯିବ। ସେଥିପାଇଁ ଇଏ ଗୋଟେ ଶ୍ଳୋକ ଅଛନ୍ତି, ଯୁବତୀନାଂ ଯଥା ଯୁବନି ୟୁନାଂଚ ଯୁବତୁ ଯଥା ମନ ଅଭିରମେ ତଦ୍ମନ୍ ମନମେ ରମଥାଂ ତୋଇ। ଏଇ ଉଦାହରଣଟି ଆମେ ବୁଝିପାରିବା, ସେଥିପାଇଁ ଏଇ ଉଦାହରଣଟି ଦିଆଯାଇଛି, ଗୋଟେ ଯୁବକର ଗୋଟେ ଯୁବତୀ ପ୍ରତି ଯେଉଁଭଳି ଭାବରେ ଆକର୍ଷଣ ରହିଛି, ଗୋଟେ ଯୁବତୀର ଗୋଟେ ଯୁବକ ପ୍ରତି ଯେଉଁଭଳି ଭାବରେ ଆକର୍ଷଣ ରହିଛି, ପ୍ରଭୁ ମୋର ସେହିଭଳି ଭାବରେ ଆପଣଙ୍କ ପାଦପଦ୍ମ ପ୍ରତି ଆକର୍ଷଣ ରହୁ, ଏ ପ୍ରାର୍ଥନା। ଏ ପ୍ରାର୍ଥନା ଆମେ ବୁଝିପାରିବା, ଅନ୍ୟ ବୁଝିପାରିବା ନାହିଁ ଅନ୍ୟ କିଛି। ତେଣୁ ଏ ଯେଉଁ ଶବ୍ଦ ହେଲା, ଇଏ ଯେଉଁ ରହିଛି ନିଜସ୍ୱରେ ଶ୍ରୀକୃଷ୍ଣ ସର୍ବ, ହଁ, ଇଏ ହେଉଛି ରୁଚି, ତାପରେ ଆସକ୍ତି, ତାପରେ ଆସିଲା ଭାବ, ଭାବସ୍ତର ଆସିଲା। ଭାବସ୍ତର କହିଲେ ଭଗବାନ ସହିତ ଆଦାନ ପ୍ରଦାନ ହେବ, କଥାର ଆଦାନ ପ୍ରଦାନ ହେବ। ଆମେ ଯେମିତି କଥା ହେଉଛେ, ଆମର ସମ୍ବନ୍ଧ ଜ୍ଞାନ ଆସିବ ସେହି ସମୟରେ। ତିନୋଟି ତତ୍ତ୍ୱ ରହିଛି ବେଦରେ, ସମ୍ବନ୍ଧ, ଅବିଧେୟ, ପ୍ରୟୋଜନ। ସମ୍ବନ୍ଧ ଜ୍ଞାନ ଆସିବ, ଭାବ, ଭଗବାନ ସହିତ ଆମର ଯେଉଁ ସମ୍ବନ୍ଧ ରହିଛି ସେ ଜ୍ଞାନ ଆସିବ। ସେ ସ୍ତରକୁ ଗଲେ ଭାବସ୍ତର ଆସିବ, ଆମ ସମ୍ବନ୍ଧ ଜ୍ଞାନ ଆସିବ। ତା ଉପରେ ଏଇଠୁ ପ୍ରେମ ଆରମ୍ଭ ହେଲା, ଏହା ପରେ ଆସିଲା ପ୍ରେମ, କୃଷ୍ଣ ପ୍ରେମ ଏଇଠୁ ଆରମ୍ଭ ହେବ, ପ୍ରେମ ସ୍ତର କଥା। ତା ଉପରେ ଆହୁରି ରହିଛି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରିଛି ସ୍ନେହ, ତା ଉପରେ ହେଉଛି ସ୍ନେହ, ତା ଉପରେ ହେଉଛି ମାନ, ତା ଉପରେ ହେଉଛି ପ୍ରଣୟ, ତା ଉପରେ ହେଉଛି ରାଗ, ତା ଉପରେ ହେଉଛି ଅନୁରାଗ। ଏଇ ଅନୁରାଗ କଥା ପଡ଼ିଛି ଏଠି, ଅନୁରାଗ। ସେ ଅନୁରାଗ ସ୍ତରରେ ଅଛନ୍ତି, କେଉଁ ସ୍ତରରେ ଅଛନ୍ତି, ଆମେ କେଉଁ ସ୍ତରରେ ଅଛେ, ଆମେ ତ ବର୍ଣ୍ଣନା କରିବା ପାଇଁ ଆମର ରହିଛି ଶକ୍ତି ରହିଛି, ଗୁରୁଦେବ କୃପାରୁ, ପ୍ରଭୁପାଦଙ୍କ କୃପାରୁ। ଆମର ଏ ପରମ୍ପରାରେ ଆମେ ଯେତିକି ଶୁଣୁଛେ, ଆମର ସନାତନ ଗୋସ୍ୱାମୀ ପ୍ରଥମେ କହିଛନ୍ତି ଏଇଟା, ଆଉ ପରେ ଯେଉଁ ଆସିବ ଆହୁରି ଦୁର୍ବୋଧ୍ୟ ସେ ଜିନିଷ। ତାଙ୍କର କୃପା ହେଲେ ଆମେ କିଛି କହିପାରିବା, ନହେଲେ ହେଇପାରିବ ନାହିଁ ଏ ଜିନିଷ। ଅନୁରାଗ ଏହିଭଳି ଭାବରେ ନନ୍ଦ କହୁଥିଲେ, ନନ୍ଦମାହ ପ୍ରାଧାନ୍ୟତ୍ୟ କିମ୍ବା ମାତୃ ସ୍ନେହ ବିହଳ ତେନ ଶ୍ରବଣାଶକ୍ତି। ତେଣୁ ଏହିଭଳି ଭାବରେ ନନ୍ଦ ମହାରାଜଙ୍କର ତାଙ୍କର ପ୍ରତି ଅନୁରାଗ ରହିଛି, ବା ମାଆଙ୍କର ମଧ୍ୟ ସ୍ନେହ ବିହୋଳ ହୋଇଯାଇଛନ୍ତି। ମାଆ ମଧ୍ୟ ସେହିସବୁ ଲୀଳାକୁ ସ୍ମରଣ କରୁଛନ୍ତି, ନନ୍ଦ ମହାରାଜ ସ୍ମରଣ କରୁଛନ୍ତି, ଇଏ ମଧ୍ୟ ଆଙ୍କର ମଧ୍ୟ ସ୍ମରଣ ଆସିଛି। ଏହିଭଳି ଭାବରେ ଶ୍ରବଣ ଅଶକ୍ତି, ଏଠି ଅଶକ୍ତି କୁହାଗଲା, ସେ ଶୁଣୁନାହାନ୍ତି। ଏଇଠି ଦେଖନ୍ତୁ, ଏ ଦେଖନ୍ତୁ, ଆ ଭିତରେ ପଶୁଛନ୍ତି ବୋଲି ଏଇଟା ଆମେ ପଶିବାରେ ଜାଣିଲେ, ଶ୍ରବଣ ଅଶକ୍ତି, ସେ ଶୁଣୁନାହାନ୍ତି କ'ଣ ନନ୍ଦ ମହାରାଜ କହୁଛନ୍ତି। ମୁଁ ଭାବିଲି ନନ୍ଦ ମହାରାଜ କହିଲେ ଶୁଣୁଥିବେ, ନା ଏ ଯେଉଁ ସ୍ନେହ ବିହଳ, ସିଏ ତାଙ୍କ କାନରେ ପଡ଼ୁନାହିଁ ଏ କଥା, ନନ୍ଦ ମହାରାଜ କ'ଣ କହୁଛନ୍ତି ସେ ଜାଣିପାରୁନାହାନ୍ତି। ସେ ଚିନ୍ତା କରୁଛନ୍ତି, ମୋ ପୁଅ ଏଇଭଳି ଭାବରେ ଲୀଳା କରୁଥିଲା, ଏଇଭଳି ଭାବରେ ଲୀଳା କରୁଥିଲା, ଏଇଭଳି ଲୀଳା କରୁଥିଲା, ମେନେ ମାଖନ ଖାଇବ, ଏ ଲୀଳା ସେଥିପାଇଁ ଆଚାର୍ଯ୍ୟ କହୁଛନ୍ତି। ମୋର ସେଇଟା ଆସିଲା ମାଟି ମାଖନ ଲୀଳା, ମାଟି ମୁଁ ଖାଇନାହିଁ, ଏ କଥାଟି କୁହାଗଲା ଏଠି ସନାତନ ଗୋସ୍ୱାମୀ ସେ କଥା କହୁଛନ୍ତି। ଶ୍ରବଣ ଅଶକ୍ତି, ସେ କ'ଣ କହୁଛନ୍ତି ସ୍ୱାମୀ କ'ଣ କହୁଛନ୍ତି ସେ ଶୁଣିନାହାନ୍ତି। ଶ୍ରବଣ ଅଶକ୍ତ, ଏଭଳି ଭାବ ବିହୁଳ କଥା, ଶ୍ରବଣରେ ଅଶକ୍ତ ହୋଇଗଲେ। ଆଉ ନନ୍ଦୟତି, ନନ୍ଦ ଶବ୍ଦର ଅର୍ଥ ହେଉଛି ନନ୍ଦ, ଆନନ୍ଦ ପ୍ରଦାନ କରିବ। ପ୍ରେମ ଭକ୍ତିଆ ଜଗଦିତି, ନନ୍ଦ ମହାରାଜ ସମସ୍ତ ଜଗତକୁ ଆନନ୍ଦ ପ୍ରଦାନ କରିବେ, ନନ୍ଦ ଶବ୍ଦ ଅର୍ଥ ହେଉଛି ସେଇଟା। ପରମ ସ୍ନିଗ୍ଧତ୍ୱାଦିନା, କୃଷ୍ଣମେବ ବ୍ୟତି ନନ୍ଦ, କୃଷ୍ଣଙ୍କୁ ଏହିଭଳି ଭାବରେ ତାଙ୍କୁ ନନ୍ଦ ଏହିଭଳି ଭାବରେ ତାଙ୍କ ସ୍ମରଣ କରୁଛନ୍ତି। ଯଶୋଦା ମା ମଧ୍ୟ ତାଙ୍କର ସ୍ମରଣ କରୁଛନ୍ତି, ଆଙ୍କ ସହିତ ତାଙ୍କର ସମ୍ପର୍କ ନାହିଁ। ମୁଁ ଭାବୁଛି ସେ ଶୁଣୁଥିବେ ବୋଲି, ଶୁଣିକରି କନ୍ଦ ନା, ସେ ତାଙ୍କ ଏଇଠି କହୁଛନ୍ତି ସନାତନ ଗୋସ୍ୱାମୀ। ଶ୍ରବଣ ଅଶକ୍ତେ, ସେ ଶୁଣିପାରିନାହାନ୍ତି କ'ଣ କହୁଛନ୍ତି ମା, ଏ ନନ୍ଦ ପିତା କ'ଣ କହୁଛନ୍ତି, ଏ ନନ୍ଦ ମା କ'ଣ କହୁଛନ୍ତି, ମୁଁ ଶୁଣିପାରିଲେ ନାହିଁ ସିଏ। ତେଣୁ ସିଏ ଚିନ୍ତା କରୁଛନ୍ତି କ'ଣ, ଦାମ ବନ୍ଧନାଦି ବାନ୍ଧିଥିଲେ ପୁଅକୁ, ସେ ଭାବିଲେ ମୋର ଭୁଲ ହୋଇଗଲା, ଏସବୁ ଆଚାର୍ଯ୍ୟମାନେ ସୁଦ୍ଧା ସୁଧା ଏସବୁ ଉପକାର ବାହାର କରିଛନ୍ତି, ମୋର ଭୁଲ ହୋଇଗଲା, କୃଷ୍ଣ ତୁ ଫେରିହା, ମୁଁ ଆଉ ବାନ୍ଧିବି ନାହିଁ ତୋତେ, ମୁଁ ଆଉ ତୋତେ ବାଡ଼େଇବି ନାହିଁ, ଏଇଭଳି ଭାବରେ କନ୍ଦନ କରୁଛନ୍ତି ସିଏ। ଦାମବନ୍ଧନାଦିନା ତସ୍ୟ ଭକ୍ତ ବଶ୍ୟତାଦି ଯଶୋ ବିସ୍ତରାଣ ଯଶୋଦା, ଯଶୋଦା ଶବ୍ଦର ଅର୍ଥ ହେଉଛି ଏଇଟା। ସୁଖଦେବ ଗୋସ୍ୱାମୀ ଯଶୋଦା ଶବ୍ଦ କାହିଁ କହିଲେ ନା, ଏହି ଯଶ ବିସ୍ତାର କଲେ, ଇଏ ଯଶ ବିସ୍ତାର କଲେ କ'ଣ ନା, ଦାମ ବନ୍ଧନାଦି ତାଙ୍କୁ ଦାମ ବାନ୍ଧିଲେ, ଭଗବାନଙ୍କୁ ବାନ୍ଧିଲେ, ଯିଏ ସମସ୍ତଙ୍କୁ ବାନ୍ଧନ୍ତି। ଭଗବତ ଗୀତା ଚତୁର୍ଦ୍ଦଶ ଅଧ୍ୟାୟରେ ଭଗବାନ କହିଲେ, ସତ୍ୱ ରଜ ତମେଇତି ଗୁଣା ପ୍ରକୃତି ସମଭାବ ନିବଦ୍ଧନ୍ତି ମହାଭାବ ଦେହେ ଦେଇ ନମବ୍ୟମ। ସମସ୍ତଙ୍କୁ ସେ ବାନ୍ଧିକି ରଖିଛନ୍ତି ସତ୍ୱ ରଜ ତମ ଗୁଣରେ, ତିନି ଗୁଣରେ। ତିନି ଗୁଣ ବିଷୟରେ କହି କହି ଅନ୍ତିମରେ କହିଲେ, ଅର୍ଜୁନ ମୁଁ ତୁମକୁ କେତେ କହିବି ତ୍ରିଗୁଣ ବିଷୟରେ, ଏତିକି ଜାଣ, ଏଭଳି କିଛି ବସ୍ତୁ ନାହିଁ କି ବ୍ୟକ୍ତି ନାହିଁ ଯିଏ ତିନି ଗୁଣରୁ ମୁକ୍ତ। ନନ୍ଦଦଶି ପୃଥିବ୍ୟାଙ୍ଗ ବା ଦେବୀ ଦେବୀ ଶିବା ପୁନଃ ସତ୍ୟ ପ୍ରକୃତି ଯାଇ ମୁକ୍ତି ଯଦି ବି ଆସିଛା ତିବି ଗୁଣେଇ, ତିନି ଗୁଣରୁ କେହି ମୁକ୍ତ ନୁହନ୍ତି। କେତେ ଆଉ କହିବି ତୁମକୁ ତିନି ଗୁଣ ବିଷୟରେ। ତେଣୁ ଯିଏ ଯିଏ ବାନ୍ଧୁଛନ୍ତି ସମସ୍ତଙ୍କୁ, ଏଇଠି ଟୀକାମାନେ ଟୀକାକାରମାନେ ସଙ୍ଗୀତକାରମାନେ କବିମାନେ ଭଗବାନଙ୍କୁ ଏହିଭଳି ଭାବରେ ଇଏ କରନ୍ତି, ପ୍ରାର୍ଥନା କରନ୍ତି। ଯେଉଁ ଭରତ ମୁନି ପ୍ରାର୍ଥନା କରୁଥିଲେ, ତମେ ଯଶୋଦା ତୁମକୁ ବାନ୍ଧିଲେ, ତମେ ଯାହାଙ୍କୁ ସବୁବେଳେ ବାନ୍ଧୁଛ ସିଏ ତୁମକୁ ଆଜି ବାନ୍ଧିଲେ, ଭଲ ହେଇଛି ତୁମକୁ ବାନ୍ଧିଛନ୍ତି। ଭଗବାନ କାନ୍ଦି ଭଗବାନ ସେଥିରେ ଆନନ୍ଦିତ ହୁଅନ୍ତି। ଭଗବାନ ସଦା ମୁକ୍ତ ବି ବଦ୍ଧୋସ୍ମି, ହରିଭକ୍ତି ସୁଧରେ ବର୍ଣ୍ଣନା କରେ, ସଦା ମୁକ୍ତ, ମୁଁ ସବୁବେଳେ ମୁକ୍ତ କିନ୍ତୁ ମୁଁ ବଦ୍ଧ ହୋଇଯାଏ। ଭକ୍ତେନ ସ୍ନେହ ରୋଜୁ ବି, ଭକ୍ତର ସ୍ନେହ ରୋଜୁରେ ମୁଁ ବନ୍ଧା ହୋଇଯାଏ। ମା ଯଶୋଦା ବାନ୍ଧିଛନ୍ତି, କେହି ଖୋଲି ପାରୁନାହାନ୍ତି, କାହିଁକି ନା ଏ ସ୍ନେହ ରଜୁ। ସ୍ନେହ ସେଦିନ କହୁଥିଲି କାଲି ବଳରାମ କଥା, ବଳରାମ ମଧ୍ୟ ଡରିଗଲେ, ଖୋଲି ପାରିଲେ ନାହିଁ। ସ୍ନେହ ରଜୁ, ଭକ୍ତର ସ୍ନେହ ରଜୁରେ ସେ ବନ୍ଧା ହୋଇଛନ୍ତି। ଭକ୍ତ ଆମା ବାନ୍ଧି ଆଛେ ହୃଦୟ ଭିତରେ, ଯାହା ନେତ୍ର ପଡ଼େ ତାହା କୁହାଯାଇଛି। ଭକ୍ତ ଭଗବାନ ବାନ୍ଧି ଦେଇଛି, ଭକ୍ତ ଆମେ ବାନ୍ଧି ଆସିଛେ ହୃଦୟ ଭିତରେ, ତାଙ୍କ ହୃଦୟ ଭିତରେ ବାନ୍ଧି ଦେଇଛି। ଆମେ ମଧ୍ୟ ହୃଦୟ ଭଗବାନ ବାନ୍ଧିଛେ ଭଗବାନ। ଏଇ ଯେ ଭାଗବତମ ଆରମ୍ଭରେ ସେ କଥା କୁହାଗଲା, ଏଇ ଭାଗବତମ ଶାସ୍ତ୍ର ହେଉଛି ଏଇଭଳି ବି, ଅନ୍ୟ କୌଣସି ଶାସ୍ତ୍ର ନାହିଁ। ଅତ୍ର ଶବ୍ଦ ତିନି ଥର ବ୍ୟବହାର କରାଯାଇଛି, ପ୍ରଥମ ସ୍କନ୍ଧ, ପ୍ରଥମ ଅଧ୍ୟାୟ, ଦ୍ୱିତୀୟ ଶ୍ଳୋକ, ଅତ୍ର 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 ତିନି ଥର କୁହାଗଲା, କାହିଁକି ଇଏ ଗୋଟେ ଦୋଷ ଆମେ ଗତକାଲି କହୁଥିଲେ କହିପାରିଲେ ନାହିଁ। ଦୁଇଥର ଯଦି କୁହାଗଲା ସେଇଟା ଗୋଟେ ଦୋଷ ହୋଇଯିବ, ଆଳଙ୍କାରିକ ଦୋଷ ହୋଇଯିବ। ଏଠି ତିନି ଥର କୁହାଗଲା ଅତ୍ର ଅତ୍ର ଅତ୍ର, ଆପଣ ପଢ଼ିବେ ସେ ଶ୍ଳୋକ, ଆମେ କହିବା ନାହିଁ। ଅତ୍ର 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 ତିନି ଥର କୁହାଯାଇଛି, ସେଥିରେ କୁହାଯାଇଛି ସଦ୍ୟ ହୃଦୟ ଅବରୁଦ୍ଧିଏ ତତ୍ର, ସଦ୍ୟ ମାନେ ସାଙ୍ଗେ ସାଙ୍ଗେ, ଏ ଶୁଶ୍ରୁଷୁ କ'ଣ କେବଳ ଶୁଣିବା ପାଇଁ ଆରମ୍ଭ କଲା ମାନେ, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିଛନ୍ତି ତାଙ୍କ କଥା ଛାଡ଼ନ୍ତୁ, ଶୁଶ୍ରୁଷୁ କ'ଣ ଧର୍ମ ପ୍ରଜିତ କୈତବୋତ୍ର ପରମ ନିର୍ମଳ ଶରଣାଂ ସୁତାଂ ବେଦ୍ୟମ ବାସ୍ତବ ଅତ୍ର ବସ୍ତୁ ଶିବଦମ ତାବତ୍ର ଶ୍ରୀମଦ ଭାଗବତୀ ମହାମୁନି କୃତେ କିମ୍ବା ସଦ୍ୟ ହୃଦୟ ବରୁଧ୍ୟ ତତ୍ର ଶୁଶ୍ରୁଷୁ ବି ତତ୍କ୍ଷଣାତ୍, ଶୁଣିବା ପାତ୍ରେ ଶୁଶ୍ରୁଷୁ ବି ତତ୍କ୍ଷଣାତ୍, ସାଙ୍ଗେ ସାଙ୍ଗେ ବନ୍ଧା ହୋଇଯିବେ ସେ। ତେଣୁ ଆମ ଯେଉଁମାନେ ଭାଗବତ ପଢ଼ିବେ ତାଙ୍କୁ ସେମାନେ ମଧ୍ୟ ଭଗବାନ ହୃଦୟରେ ବାନ୍ଧିଦେବେ, ଆଉ ସେମାନଙ୍କ କଥା କ'ଣ କହିବା। ହୃଦୟ ହୃଦୟ ବଡ଼ ତଥ୍ୟ ପୃଷ୍ଟି ସୃଷ୍ଟି ତତ୍କ୍ଷଣାତ୍ ଯେଉଁ ରହିଛି ଦାମ ବନ୍ଧୁନାହାନ୍ତି ତସ ଭକ୍ତ ବସ୍ତାଦି ଯଶୋ ବିସ୍ତାର, ଇଏ ଯଶ ଯଶୋଦା ମା ଯଶୋ ବିସ୍ତାର ଭଗବତ ଉଦ୍ଧବ କ'ଣ ନବସ୍କନ୍ଧରେ ଆସିବ ଏ କଥା। ତାଙ୍କର ଭକ୍ତ ଅମ୍ବରୀଶ, ଅମ୍ବରୀଶ ମହାରାଜ ସେ ବଂଶରେ ଆସୁଛନ୍ତି, ଭଗବାନ ରାମଚନ୍ଦ୍ର ଆସୁଛନ୍ତି। ଅମ୍ବରୀଶ ମହାରାଜ କଥା ଶୁଣିଲେ ଭଗବାନ ରାମଚନ୍ଦ୍ର ବହୁତ ଖୁସି ହେବେ, ତାଙ୍କରି ବଂଶର କଥା ସେ ଶୁଣୁଛନ୍ତି ଏଇଠି ବସିକିରି। ଅମ୍ବରୀଶ ମହାରାଜ ସେ ରହିଛି ଦୁର୍ବାସା, ଦୁର୍ବାସା ଭାବିଲା ଇଏ ଗୋଟେ କ'ଣ ଗୋଟେ ହରିକୃଷ୍ଣ କୀର୍ତ୍ତନ କରିକିରି ଇଏ କ'ଣ ଆର କାହିଁ ଏତେ ଯଶ ହେଉଛି, ଏତେ ଯଶ କ'ଣ, ମୁଁ ଗୋଟେ ବଡ଼ ଯୋଗୀ, ଅଷ୍ଟଙ୍ଗ ଯୋଗ ସିଦ୍ଧି ମୋର ରହିଛି, ଶୂନ୍ୟରୁ ସୁନା ବାହାର କରିଦେବି, ଅଦ୍ଭୁତ କାମ କରିଦେବି, ଏତେ ମୋର ଶକ୍ତି ରହିଛି, ଆର ଏତେ ପ୍ରଶଂସା ମୋର ହେଉନି। ଏଇଭଳି ଈର୍ଷା ଆସିଗଲା, ଈର୍ଷା ଆସିଗଲା, ଭଗବାନ ସେ ଈର୍ଷାଟାକୁ ଭାଙ୍ଗିଦେଲେ। ସେଇଥିପାଇଁ ଏଇ ଲୀଳାଟି ହେଲା ଏକାଦଶୀ, ଆମେ ଆସନ୍ତାକାଲି ଏକାଦଶୀ ହେବ, ଦ୍ୱାଦଶୀ ତିଥିରେ ପହଞ୍ଚିଗଲେ ବୃନ୍ଦାବନରେ ଗୋଟିଏ ବର୍ଷ କାଳ ସେ ରହିଛି, ସେ ଏକାଦଶୀ ସ୍ପେଶାଲ ଏକାଦଶୀ ଥିଲା, ବୃନ୍ଦାବନରେ ଗୋଟିଏ ବର୍ଷ କାଳ ରହିଥିଲେ, ସେ ଏକାଦଶୀ କରୁଥିଲେ। ଦ୍ୱାଦଶୀ ତିଥିରେ ବହୁତ ପ୍ରକାର ସବୁ ଦାନ କଲେ, ସବୁ ବିଭିନ୍ନ ପ୍ରକାର ଧନ ଗାଭୀ ଇତ୍ୟାଦି ସବୁ ଦାନ କଲେ। ଦାନ କଲା ପରେ ରହିଛି ପାରାୟଣ ଟାଇମ୍, ରହିଛି ପାରାୟଣ କରିବା ପାଇଁ ଆସି ପ୍ରସାଦ ନେବା ପାଇଁ ବସିଛନ୍ତି, ଆସି ପହଞ୍ଚିଗଲେ ଦୁର୍ବାସା, ଭଗବାନ ପରୀକ୍ଷା ଦେଖନ୍ତୁ। ଦୁର୍ବାସା ଆସି ପହଞ୍ଚିଗଲେ, ଦୁର୍ବାସାଙ୍କୁ ଦେଖି କ'ଣ କରିବେ, ତାପରେ ପ୍ରଣାମ କଲେ, କହିଲେ ଆଜ୍ଞା ଆସନ୍ତୁ ଆପଣ ବି ପାରାୟଣ କରିବେ, ଆପଣ ବି ଏକାଦଶୀ କରିଥିବେ ତ, ନା ହଉ ଠିକ୍ ଅଛି ମୁଁ ଆସି କହିବି। ସ୍ନାନ କରିବାକୁ ଗଲେ, ସ୍ନାନ କରିବାକୁ ଗଲେ ଜାଣିଶୁଣି ଡେରି କରୁଛନ୍ତି, ପାରାୟଣ ଟାଇମ୍ ଜାଣିଛନ୍ତି ଏଠି ଟାଇମ୍, ପଚାରିବା ଦରକାର ନାହିଁ କାହାକୁ କେତେ ଟାଇମ୍ ପାରାୟଣ ଟାଇମ୍, ସ୍ନାନ କରି ଡେରି କରୁଛନ୍ତି, ଦେଖିବା କ'ଣ କରୁଛି ସିଏ, ଆଜି ତାକୁ ଜାଳିଦେବି ଚିନ୍ତା କରୁଛନ୍ତି। ଏଣେ ଇଏ ଆମର ଅମ୍ବରୀଶ ମହାରାଜ ଦେଖିଲେ ଟାଇମ୍ ଘଣ୍ଟା ଦେଖୁଛନ୍ତି, ଟାଇମ୍ ପାରଣ ହୋଇଗଲା, ଗୋଟେ ବ୍ୟର୍ଥ ହୋଇଯିବ, ଏକାଦଶୀ ବ୍ୟର୍ଥ ହୋଇଯିବ। ତେଣୁ ବ୍ରାହ୍ମଣମାନେ ସବୁ ଅଛନ୍ତି, ପଚାରୁଛନ୍ତି କ'ଣ କରିବା, ଏ ଧର୍ମ ସଙ୍କଟ ହେଲା କ'ଣ କରିବା, ବ୍ରାହ୍ମଣମାନେ କ'ଣ ଉତ୍ତର ଦେବେ, ଭକ୍ତଠୁ ବ୍ରାହ୍ମଣ ଶ୍ରେଷ୍ଠ, ନିଜେ ଶାସ୍ତ୍ରରୁ ଉଦ୍ଧାର କରି କହିଲେ, ଜଳପାନ କଲେ, ଜଳଟା ପାନଟା ସେଇଟା ମାନେ ଖାଇବାର ଯିବ ନ ଖାଇବାର ଯିବ ଯିବ, ଏଭଳି ସବୁ ଜିନିଷ ଅଛି, ବସ୍ତୁ ଅଛି, ଏତେ ସହଜ ଜିନିଷ ନୁହଁ, ଜ୍ଞାନଟା ଏତେ ସହଜ କଥା ନୁହଁ। ଜଳଟା ଆହାରରେ ଯିବ ନିରାହାରରେ ଯିବ, ଯାଇକି ଗଣ୍ଡୁଏ ଜଳ ତୁଳସୀ ପାନ କଲେ, ଜଳ ବି ସେ ପାନ କରିନଥିଲେ, ତେଣୁ ତାଙ୍କର ପାରଣା ହୋଇଗଲା। ଏଇଟା ଜାଣିଗଲେ ଜାଣିଗଲେ ଦୁର୍ବାସ ସେଇଠୁ ରାଡ଼ି ଛାଡ଼ୁଛନ୍ତି। ଦୁର୍ବାସା ଏକଦମ କ୍ରୋଧ, ଦୁର୍ବାସା ଶିବଜୀଙ୍କର ଅଂଶରେ ସେ ଆସିଛନ୍ତି, ଅତ୍ରିଙ୍କର ପୁତ୍ର, ଅନୁସୂୟାଙ୍କ ପୁତ୍ର ଦୁର୍ବାସା, ହଁ କ୍ରୋଧ ପ୍ରକାଶ କରି ଆସିଲେ, ଏଭଳି ଆସିଲେ, ତମତମ ତମତମ ହେଇକି ଆସୁଛନ୍ତି। ଇଏ କହୁଛି କ'ଣ ହେଲା, କ'ଣ କିଛି ଭୁଲ ହେଇଗଲା କି, କିଛି ଅସୁବିଧା ହେଲା କି, ଇଏ ତ ଖାଇନାହାନ୍ତି, ଅପେକ୍ଷା କରିଛନ୍ତି, ସେ ଆସିଲେ ତାଙ୍କୁ ଖାଇବାକୁ ଦେଇକି ସେ ଖାଇବେ, ପ୍ରାଣା ଟାଇମ୍ କରିଦେଲା, ବ୍ରେକ୍ କରିଦେଇଛନ୍ତି, ପ୍ରାଣା ଇଏ କରିଦେଇଛନ୍ତି, ଆସିକିରି କିଛି କଥା ନାହିଁ। ଛିଣ୍ଡିଲେ ପ୍ରଭୁ ଗୋଟେ ଲେଖନ୍ତୁ କବିତା ଉପରେ, ଛିଣ୍ଡିଲେ ଜଟା ଗୋଟେ ଛାଡ଼ିଲେ, କୃତିଆ ନାମକ ରାକ୍ଷସ ତିଆରି କରିଦେଲେ, ଛାଡ଼ିଦେଲେ, ଜାଳିଦେବ ଏଇଭଳି ଭାବରେ, ଏତେ ତାଙ୍କର କ୍ରୋଧ, ଜାଳିଦେବ କୃତିଆ ନାମକ ରାକ୍ଷସ, କ'ଣ କ'ଣ ଦୋଷ ହେଲା, ହଁ ଜଳଟି ପାଣି କରିଦେଲେ, ଏଇଟା ବଡ଼ ଦୋଷ ହେଇଗଲା, ହତ୍ୟା କରିବ, ଦୋଷ ହେଲେ ତାକୁ ଦଣ୍ଡ ଦେବ, ଗୋଟେ ଚାପଡ଼ାଟି ପକେଇଥାନ୍ତ, ହଁ ତମେ ମାରିଦେବ ପୁରା ଜୀବନରେ, ଇଏ ଗୋଟେ ଦୋଷ, ଏଇଭଳି ଭାବେ ଦଣ୍ଡ, ତମର ଏତେ ବୁଦ୍ଧି ରହିଛି। ନୂନାନ ତପସ୍ୟ ନା ମନୁ ନିର୍ଜୟ, ହଁ ସିଏ କ'ଣ ତପସ୍ୟ ଯିଏ କ୍ରୋଧକୁ ଜୟ କରିପାରିନାହାନ୍ତି, ଲକ୍ଷ୍ମୀଦେବୀ କହିବେ ଅଷ୍ଟମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ହଁ ଛାଡ଼ିଦେଲେ କୃତିଆ ରାକ୍ଷସ, ଛାଡ଼ିଦେଲେ କୃତିଆ ରାକ୍ଷସ, କ'ଣ କୃତିଆ ରାକ୍ଷସ କ'ଣ ତାକୁ ଜାଳିବ, ଦେଖନ୍ତୁ ଭଗବାନ ଭକ୍ତ, ହଁ ଗୋଟିଏ ପାଦ ପଛେଇଲେ ନାହିଁ, ମାଡ଼ି ଆସୁଛି ସିଏ, ମାଡ଼ି ଆସୁଛି କରୁଣା, ଏଇଭଳି ଭାବରେ କୃତିଆ ନାମ ରାକ୍ଷସ ଆସିଯାଉଛି, ଚଳନ୍ତ ଅଗ୍ନି ଜାଳିଦେବ, କିନ୍ତୁ ଇଏ ଗୋଟିଏ ପଥ ପଛେଇଲେ ନାହିଁ, ଗୋଟିଏ ପଥ ନିର୍ମିକ, ଇଏ ଭଗବାନ ଭକ୍ତ, ଇଏ ହେଉଛି ଭକ୍ତ, ଇଏ ପରିସ୍ଥିତିରେ ଟେଷ୍ଟ ହେବ, କେଉଁ ସ୍ତର ତୁମର ଅଛି, ଇଏ ପରିସ୍ଥିତିରେ ଟେଷ୍ଟ ହେବ, ଗୋଟିଏ ପାଦ ଘୁଞ୍ଚିଲେ ନାହିଁ, କିନ୍ତୁ ଭଗବାନ ନିଜେ ପ୍ରତିଜ୍ଞା ନ କରି ଅର୍ଜୁନ କହିଥିଲେ ତୁମେ ପ୍ରତିଜ୍ଞା କର, ନ ମେ ଭକ୍ତ ପ୍ରଣସତି, ତେଣୁ ସୁଦର୍ଶନ ଚକ୍ର ଆସିଗଲା, ସୁଦର୍ଶନ ଚକ୍ର କେଉଁଠି ଥିଲା କେଉଁଠି ଜାଣିପାରିଲେ, ସୁଦର୍ଶନ ଚକ୍ର ଭକ୍ତଙ୍କୁ ରକ୍ଷା କରିବେ, ଆସିଲେ ଜାଳିଦେଲେ କୃତ୍ୟାକୁ, ଜାଳିଦେଲେ ଖାଲି ଜାଳିଦେଲେ ତା ନୁହଁ, ଦୁର୍ବାସଙ୍କ ପଛରେ ଧାଇଁଲେ, ଦୁର୍ବାସ ଡୋଲିଲେ ରକ୍ଷା କର ରକ୍ଷା କର, ମରିଗଲି ଦୌଡ଼ିଲେ ସବୁଆଡ଼େ ଧାଇଁଲେ, ବିଶ୍ୱର ସବୁଆଡ଼େ ଧାଇଁଲେ, ଯେଉଁଠି ଏମିତି କଲେ ଭାବିଲେ ଗରମ ଅଛି, ଜଳ ଭିତରେ ପଡ଼ିଗଲେ ଆଉ ଗରମଟା ତପ୍ତ ଲାଗିବ ନାହିଁ, ସହସ୍ର ସହସ୍ରାରା ଚିତ ପ୍ରିୟ ସୁଦର୍ଶନ ନମସ୍ତୁଭ୍ୟମ ସହସ୍ରାରା ଚିତ ପ୍ରିୟ, ଯେଉଁ ଏତେ ବହୁତ ଜଳ ରହିଛି ତାପ ରହିଛି ସୁଦର୍ଶନଙ୍କର, ସୁଦର୍ଶନଙ୍କର ଇଏ ଗର୍ଭଦୋଷ ଜଳରେ ପ୍ରବେଶ କରିଗଲେ, କିନ୍ତୁ ତା ଭିତରେ ପ୍ରବେଶ କରିଗଲେ ସୁଦର୍ଶନ, କେଉଁଠି ଛାଡ଼ିଲେ ନାହିଁ, କିନ୍ତୁ ହତ୍ୟା କରୁନାହାନ୍ତି, ତା ପଛ ପଛେ ଗୋଳଉଛନ୍ତି, ଭଗବାନ ଗୋଟେ ପରୀକ୍ଷା କରୁଛନ୍ତି, ତାଙ୍କର ତାଙ୍କର ଭକ୍ତଙ୍କର ମହିମା ପ୍ରକାଶ କରିବେ, ତେଣୁ ଆଉ ରକ୍ଷା ନ ପାଇ ଗଲେ ବ୍ରହ୍ମଲୋକକୁ ଯାଇ ପହଞ୍ଚିଗଲେ, ବ୍ରହ୍ମ କହିଲା ଏ ମୋ ପାଖରେ ମୁଁ କିଛି କରିପାରିବିନି, ତୁମେ ଅପରାଧ କରୁଛ, ଭଗବାନ ଭକ୍ତଙ୍କର ଅପରାଧ କରୁଛି, ପ୍ରଥମ ନମ୍ବର ଅପରାଧ ହେଉଛି ସେଇଟା, ଭଗବାନଙ୍କୁ ଯେଉଁମାନେ ନାମ ତାର ଜୀବନ ଉତ୍ସ କରୁଛି ତାକୁ ନିନ୍ଦା କରିବା, ଏଠି ଫାଷ୍ଟ ବ୍ରହ୍ମା କହିଲେ ତୁ ନମ୍ବର ୱାନ୍ ଅପରାଧ, ତୁ ପଳାଇଛୁ ମୋ ପାଖରେ, ତୁ ରଖ, ତୁ ଏଠି ରହ ନା, ଶୀଘ୍ର ପଳାଇଛୁ, ଏଇଭଳି ଭାବେ ବ୍ରହ୍ମା କହିଦେଲେ, ଆଶା ତୁଟିଗଲା, ତଥାପି କହିଲା ଦେଖିବା ମୋର ପିତା ଯାହାଙ୍କ ଅଂଶରେ ଆସିଛନ୍ତି, ଶିବଜୀଙ୍କ ଅଂଶରେ ଆସିଛନ୍ତି, ତାଙ୍କ ପାଖରେ ପହଞ୍ଚିଗଲେ ଶିବ କହିଲେ ଯା ନା ମୁଁ କିଛି ରକ୍ଷା କରିବି, ଆରେ ବାପରେ ବାପରେ ବାପ, ସୁଦର୍ଶନ ପାଖରେ ମୁଁ ରକ୍ଷା କରିବି, ତୁ ଯା ଯା ଶୀଘ୍ର ଯା, ତୋର ମଙ୍ଗଳ ହେବ, ତୁ ଯିଏ ଯାହାର ଚକ୍ର ତା ପାଖକୁ ଯା ଶୀଘ୍ର, ଯେଉଁଠି ରହ ନା ଶୀଘ୍ର ପଢ଼ା, ଦୌଡ଼ିଲେ ଦୌଡ଼ିଲେ ଯାଇ ପହଞ୍ଚିଲେ ବୈକୁଣ୍ଠ ଲୋକରେ ପହଞ୍ଚିଗଲେ, ଯାଇକି ପହଞ୍ଚି ପଡ଼ିଗଲେ ପ୍ରଣାମ ପଡ଼ିଗଲେ, ପ୍ରଭୁ ଆଉ କିଛି କଥା କହିପାରିଲେନି, ରକ୍ଷା କର ପ୍ରଭୁ କହିକି ପଡ଼ିଗଲେ, ଆଉ କଥା ବାହାରିଲା ନାହିଁ, ଖାଇବା ନାହିଁ, କିଛି ନାହିଁ, ଗୋଟେ ଗୋଟେ ଧୋ ଧାଇଁ ଧାଇଁକିରି ସାହସ ଗଲେ, ଆଉ ନାହିଁ ଶକ୍ତି ନାହିଁ, ସବୁ ଯେଉଁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ଅଛି ସବୁ ଚାଲିଗଲା, କିଛି ଯୋଗ ସିଦ୍ଧି କାମ କଲା ନାହିଁ, ଭକ୍ତଙ୍କ ପାଖରେ ସବୁ ବନ୍ଦ ହୋଇଯିବ। ଭଗବାନ କହିଲେ ଏଠି ଚୁପ୍ ପଳା, ଏଠୁ ଏଠି ରହ ନା, ବସ ନା, ଏଠୁ ପଳା, ଅହମ୍ ଭକ୍ତ ପରାଧୀନ, ମୁଁ ଭକ୍ତର ପରାଧୀନ, ମୁଁ ସ୍ୱତନ୍ତ୍ର ନୁହଁ, ନା ଆପଣ ସ୍ୱତନ୍ତ୍ର ବହୁ ବ୍ରାହ୍ମଣ ଦେବା ବହୁ ବ୍ରାହ୍ମଣ ହିତା, ନା ନା କ'ଣ ବ୍ରାହ୍ମଣ, ତୁ ମୋର ଭକ୍ତକୁ ଜାଳିବୁ, ମୁଁ ତତେ ରକ୍ଷା କରିବି, ଏହିଭଳି ଭାବରେ ବହୁତ କଥା ରହିଛି, ଆଚାର୍ଯ୍ୟ ମାନେ ଟୀକାରେ କହିଛନ୍ତି ସେଇଟା, ହଁ ତଥାପି ତୋର ମଙ୍ଗଳ ହେବ ଏଥିରେ, କେଉଁଥିରେ ସୁପ୍ରସାଦ କୁହନ୍ତୁ ମୋତେ, କେମିତି ମଙ୍ଗଳ ମୁଁ କେମିତି ରକ୍ଷା ପାଇବି କୁହନ୍ତୁ ମୋତେ, କେମିତି ରକ୍ଷା ପାଇବି, ଯାହା ପାଖରେ ଅପରାଧ କରୁ ସେଇଠି ଯାଇ କ୍ଷମା ମାଗ, ତୁନ ଆସିଲା, ସିଏ ଆସିଲେ, ଗୋଟିଏ ବର୍ଷ ବିତିଗଲା, ଗୋଟିଏ ବର୍ଷ ବିତିଗଲା, ଏଇଭଳି ଭାବରେ ଅମ୍ବରୀଶ ଅପେକ୍ଷା କରିଛନ୍ତି, କେତେବେଳେ ଆସିବେ, ସିଏ ଆସିବେ, କ୍ଷମା ପ୍ରାର୍ଥନା କଲେ, ଓହୋ ଅନନ୍ତ ଦାସାନାଂ ମହତ୍ତମ ଦୁଷ୍ଟ ଅଦ୍ୟମୀ, ଅନନ୍ତ ଦାସ ଭଗବାନଙ୍କର ଦାସଙ୍କର ଯେଉଁ ମହିମା ମୁଁ ଆଜି ଦେଖିଲି, ଆଗରୁ ଦେଖିନଥିଲେ,
ଯତ୍ କୃତାବଶୀ ଯତ୍ ରାଜନ୍, ମୁଁ ଆପଣଙ୍କ ପ୍ରତି ଅପରାଧ କଲେ ମଧ୍ୟ ମୋର ମଙ୍ଗଳାଣି ସମୀ ଆସେ, ମୋର କେମିତି ମଙ୍ଗଳ ହେବ ଆପଣ ଚିନ୍ତା କରୁଛନ୍ତି। ଇଏ ଭକ୍ତଙ୍କର ଇଏ କ'ଣ ମହାତ୍ମ୍ୟ, ଭକ୍ତଙ୍କର ମହାତ୍ମ୍ୟ। ତେଣୁ କହିଲେ ଜନ୍ନାମ ସୁତି ମାତ୍ରେଣ ପୁମାନ ଭବତୀ ନିର୍ମଳ ତସ୍ୟ ତର୍ଥ ତୀର୍ଥ ପଦ କିମ୍ବା ଦାସନ ଅବଶିଷ୍ୟତେ। ଯାହାଙ୍କର ନାମ ଶୁଣିଲେ ମନୁଷ୍ୟ ପବିତ୍ର ହୋଇଯାଏ, ତାଙ୍କ ପାଇଁ ଆଉ କ'ଣ ବାକି ରହିଲା। ଏଇଭଳି ଭାବରେ କହି କ୍ଷମା ପ୍ରାର୍ଥନା କରିଥିଲେ। ଆମର ଲିଙ୍କଟା ରହିଗଲା, ଫେଲୁଅର୍ ହୋଇଗଲା, 9 ବାଜିଗଲା ଆମ କଥା କହିବା। ତେଣୁ ଆମର କହିବାର ଥିଲା ଯେ ଏଇଭଳି ଭାବରେ ତିନିଜଣ ହରିଦାସ ଅଛନ୍ତି, ତିନିଜଣ ହରିଦାସ। ପୁଣି କେତେବେଳେ ସମୟ ହେଲେ ଆମେ କହିବା ତିନୋଟି ହରିଦାସ, ତା ଭିତରୁ ଇଏ ଜଣେ ହରିଦାସ, ଜଣେ ଯୁଧିଷ୍ଠିର ମହାରାଜ ଜଣେ ହରିଦାସ, ଉଦ୍ଧବ ଜଣେ ହରିଦାସ, ଆଉ ଜଣେ ହେଉଛନ୍ତି ଗୋବର୍ଦ୍ଧନ। ଏ ତିନୋଟି ଶ୍ଳୋକ ଅଛନ୍ତି ଭାଗବତମରେ। ତେଣୁ ହରିଦାସ, ହରିଦାସ ବର୍ଜ୍ୟ ସେଠି କୁହାଯାଉଛି, ହରିଦାସମାନଙ୍କ ମଧ୍ୟ ଶ୍ରେଷ୍ଠ, ଇଏ ମଧ୍ୟ ଜଣେ ହରିଦାସ। ତେଣୁ ଏଇ ତିନି ଜଣଙ୍କ ହରିଦାସଙ୍କ ନାମ ଉଲ୍ଲେଖ କରାଯାଇଛି ଭାଗବତମରେ, ପରମ ଭାଗବତ ମାନେ। ଏଇଠି ଆମର ଇଏ ଆମର ଗୋସ୍ୱାମୀ ତୁଳସୀଦାସ କହୁଛନ୍ତି, ପ୍ରେମ ଅମୀୟ ମନ୍ଦର ବିରହ ଭରତ ପ୍ରୟୋଧି ଗମ୍ଭୀର ମଥି ପ୍ରକଟ ସୁର ସାଧେ କୃପା ସିନ୍ଧୁ ରଘୁବୀର। ଆଙ୍କର ଆସିଗଲା କଥା, ଆସିଗଲା ଭରତ ମହାରାଜଙ୍କ କଥା ଆସିଗଲା, ପ୍ରେମ ଅମୀୟ, ପ୍ରେମ ରୂପକ ସମୁଦ୍ରରେ, ଯେଉଁ ଅମୀୟ କହିଲେ ଅମୃତ, ପ୍ରେମ ରୂପକ କ'ଣ ସାଗରରେ, ଅମୀୟ ସାଗରରେ ମନ୍ଦର ବିରହ, ମନ୍ଦର ଯେଉଁ ହେଉଛି, ମନ୍ଦର ପର୍ବତ ଘର୍ଷଣ ହେଉଛି, ଇଏ ବିରହ, ଭଗବାନ ବିରହରେ ଏଇଭଳି ଭାବେ ତା ଆମର ପ୍ରେମ ରୂପକ ସମୁଦ୍ର ରହିଛି, ଏ ମନ୍ଦର ରୂପକ ବିରହ ମନ୍ଦର ହେଉଛି, ମଥିତ ହେଉଛି ତାଙ୍କର ହୃଦୟ ଭରତଙ୍କର। ଏ ଭରତଙ୍କର ମହାତ୍ମା ଏଇଭଳି ଭାବେ ପ୍ରକାଶ ପାଇଛି। ଭରତ ପୟୋଧି ଗମ୍ଭୀର, ଭରତ ହେଉଛନ୍ତି ଗୋଟିଏ ସମୁଦ୍ର, ଗମ୍ଭୀର ସମୁଦ୍ର। ମଥି ପ୍ରକଟ ସୁର ସାଧ ହେତେ, ଏଇଭଳି ଭାବେ ତାଙ୍କର ମଥନ ହେଇକିରି ସୁର ସାଧ ହେତେ କୃପା ସିନ୍ଧୁ ରଘୁବୀର, ରଘୁବୀର କୃପା ସିନ୍ଧୁ, ସେ ଏଇଭଳି ଭାବରେ ଭରତ ମହାରାଜଙ୍କର ମହାତ୍ମାକୁ ପ୍ରକାଶ କରିଛନ୍ତି। ତ ଆମେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେତ ଗୌର ଭକ୍ତ କି ଦାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।